ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशम स्कंध 64 अध्याय श्लोक 70। तां नियमानां तत्स्वामी तां नियमानां तत्स्वामी दृष्टो वाच ममेतितम् दुष्टो वाच ममेतितम् ममेति परिग्राह्यायः ममेति परिग्राह्यः नृगो मे दत्तवानिति नृगो मे दत्तवानिति तां नियमानां तत्स्वामी दृष्टो वाच ममेतितम् ममेति परिग्राह्यः नृगो मे दत्तवानिति तां नियमानां तत्स्वामी दुष्टो वाच ममेतितम् ममेति परिग्राह्य नृगो मे दत्तवानिति तां नियमानां तत्स्वामी नृगो मे दत्तवानिति तां नियमानां तत्स्वामी दुष्टो वाच ममेति परिग्राह्यः नृगो मे दत्तवानिति तां नियमानां तत्स्वामी दुष्टो वाच ममेतितम् ममेति परिग्राह्यः नृगो मे दत्तवानिति श्लोकर अनुवाद। जेतेबेळे गाभीटीर प्रथम मालिक ताकु बा तार गाभीटीकु निया जाउथिबार देखिला सेतेबेळे से कहिला एटा मोर। द्वितीय ब्राह्मण जे उपहार स्वरूप गाभीटीकु ग्रहण करथिला से उत्तर देले ना ए मोर अटे मृग ताकु मते दान करछंती। हाय कृष्णा अवस्थ भक्त सजन बंद मातृबंद आपण मान गाउन भागवत कथा स्वागत जना जाउची। ये होची द्वारकर कथा। भगवान ये जो ये लीलाटी करछंती ए माध्यम रे अनेक शिक्षा आमको प्रदान करछंती। तेणु ये जो ब्राह्मण संपत्ति हरण कले कौन फल हुए सेटा को देखापी ये लीलाटी करछंती। आम रामनवमी उपलक्षे गोटे नाटक प्रदर्शन हम आम प्रभु गुणानव प्रभु तापाई व्यवस्था करछंती। तेणु से ही भाव में ये गोटे नाटक प्रदर्शन हो द्वारका ये नाटक नाटक कि ये नाटक प्रति कहीं आकर्षण ना सी नाटक प्रति समस्त आकर्षण आसो ये नाटक प्रति कहीं आकर्षण आसो ना कि ये हूँ अमृत भगवान कथा अमृत अमृत आसूच आम पाक गुरु शिष्य परंपरार सुख मुखाद अमृत दर्वसंजुत सुख मुखर ये अमृत आसूची। तेणु जो मैंने भाग्यवान से मैंने यटा को ये अमृत को पान करेंगे भागवत अमृत को पान करेंगे। भागवत अमृत में ये प्रकार अमृत रही भागवत को लेकर पुणी रचना कर बृहत भागवत अमृत लघु भागवत अमृत ये भाव में अनेक प्रकार अमृत रही अमृतर କିନ୍ତୁ ସମସ୍ତେ ଆସ୍ୱାଦନ କରିପାରିବେ ନାହିଁ। ଏଇଟାକୁ ଆସ୍ୱାଦନ କରିବା ପାଇଁ ସେଠି ଯୋଗ୍ୟତା ଦରକାର। ଶୁଶ୍ରୁଚୋ ଜଣେ ଏ ଯେଉଁ ଭାଗବତ ଆରମ୍ଭରେ ଏଇଟା କୁହାଯାଇଛି ଯେ କ'ଣ ନା ରହିଛି ଯେଉଁ ଭାଗବତ କଥା, ଶୁଶ୍ରୁଷ ସଦଧାନସ୍ୟ ବାସୁଦେବ କଥା ରୁଚି ସ୍ୟାତ୍ ମହତ୍ ସେବା ବିପ୍ରା ପୁଣ୍ୟ ତୀର୍ଥ ନିଷେବନାଥ। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ କହୁଛନ୍ତି ଏଇଟା ଭାଗବତ ପ୍ରତି କାହିଁକି ଆକର୍ଷଣ ଆସୁନାହିଁ ନା। ଶୁଶ୍ରୁଷୋଷଧାନସ୍ୟ ଭାଗବତକୁ ଯେଉଁମାନେ ଶ୍ରବଣ କରିବେ, ଇଏ ଗୋଟେ ପୂଜା ହେଉଛି, ଭାଗବତଙ୍କର ପୂଜା ହେଉଛି, ଶ୍ରବଣ ମାଧ୍ୟମରେ ପୂଜା ହେଉଛି। ଭଗବାନ କଥା ଏଭଳି, ଆପଣ ଯେ ଖାଲି ସେଠି ଆଳତୀ ଦେଖିଲେ ପୂଜା ହେବ ଆଉ ଅନ୍ୟ କିଛି ପୂଜା ନୁହଁ ତା ନୁହଁ, ଭଗବାନ ପୂଜା ଏଭଳି ଭାବରେ ଆପଣ ଯଦି ତାଙ୍କ କଥା ଶ୍ରବଣ କରିବେ ସେଇଟା ଶୁଶ୍ରୁଷ ସୁନ୍ଦର ଭାବରେ ଯଦି ଆପଣ ଶ୍ରବଣ କରିବେ ଶୁଶ୍ରୁଷ ଶ୍ରଦ୍ଧାନସ୍ୟ ବିଶ୍ୱାସର ସହିତ ଶ୍ରଦ୍ଧାନସ୍ୟ ବାସୁଦେବ କଥା ରୁଚି, ଭଗବାନ କଥା ପ୍ରତି ରୁଚି ଆସିବ, ଆଗ୍ରହ ଆସିବ। ରୁଚିଟା ବହୁତ ଉନ୍ନତ ସ୍ତରର, ଏ ଭକ୍ତିର ଗୋଟେ ସ୍ତର ରୁଚି। ରୁଚି ସମସ୍ତଙ୍କର ଆସିବ ନାହିଁ, ଯେ ସ୍ତରକୁ ସେ ସ୍ତରକୁ ଯେଉଁମାନେ ନ ଆସିଛନ୍ତି ସେମାନେ ସେ ରୁଚିକୁ ପ୍ରାପ୍ତ ହୋଇପାରିବେ ନାହିଁ, ତାଙ୍କୁ ଭଲ ଲାଗିବ ନାହିଁ କଥା। ତେଣୁ ରୁଚି ଭଗବତ ଆମର ଭକ୍ତି ଭକ୍ତିର ସ୍ୱାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ରୁଚି କେଉଁ ସ୍ତରର? ପ୍ରଥମ ସ୍ତର ହେଉଛି ଆଦୌ ଶ୍ରଦ୍ଧା, ସମସ୍ତଙ୍କର କିଛି କିଛି ଶ୍ରଦ୍ଧା ରହିଛି, ତେଣୁ ସେ ଶ୍ରଦ୍ଧା ପାଇଁକି ଜଣେ ଏଠିକି ଆସିଛନ୍ତି, ଏଇ ଇସ୍କନକୁ ଆସିଛନ୍ତି। ଯଦି ଶ୍ରଦ୍ଧା ନଥାନ୍ତା ଏଠିକି ଆସିନଥାନ୍ତି, ସେ ଆଉ ଗୋଟେ ଜାଗାକୁ ଯାଇଥାନ୍ତେ, ଶ୍ରଦ୍ଧା ରହିଥିବାରୁ ଟିକେ ଆସିଛନ୍ତି। ଇଏ ହେଉଛି ଆଦୌ ଶ୍ରଦ୍ଧା। ତାପରେ ସାଧୁ ସଙ୍ଗ, ତାପରେ ସାଧୁମାନଙ୍କର ସଙ୍ଗ କରିବା। ସାଧୁଙ୍କ ସଙ୍ଗ କରିବା ଅର୍ଥ ନୁହଁ ଯେ ତାଙ୍କ ପାଖରେ ରହିକରି ତାଙ୍କ ସହିତ ମିଳାମିଶା କରିବା, ଖାଇବା ପିଇବା ସବୁ କରିବା, ଏଇଟା ନୁହଁ, ଏଇଟା ସାଧୁ ସଙ୍ଗ ନୁହଁ। ସାଧୁ ସଙ୍ଗ ହେଉଛି ସାଧୁଙ୍କ ମୁଖରୁ ଭଗବାନ କଥା ଶୁଣିବା, ହରି କଥା ଶୁଣିବା, ଇଏ ହେଉଛି ସାଧୁ ସଙ୍ଗ। ଆଦୌ ଶ୍ରଦ୍ଧା ତତ୍ ସାଧୁ ସଙ୍ଗ ତ ଭଜନ କ୍ରିୟା, ଭଗବାନ କଥା ଶ୍ରବଣ କରିବାଟା ମଧ୍ୟ ଗୋଟେ ଭଜନ, ଏବଂ କୀର୍ତ୍ତନ ମଧ୍ୟ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ତ ଶୁଣିବାଟା ମଧ୍ୟ ଗୋଟେ ଭଜନ, ଏବଂ ଭଗବାନ ଭଜନ ମଧ୍ୟ ରହିଛି କୀର୍ତ୍ତନ ଏଇଟାକୁ ତତ୍ ଭଜନ କ୍ରିୟା। ଅନର୍ଥ ନିବୃତ୍ତି, ଏଇ ଅନର୍ଥ ଥିବାରୁ ଆମର ଆସୁନାହିଁ ସ୍ୱାଦ, ଆସୁନାହିଁ ବା ରୁଚି ଆସୁନାହିଁ, ନହେଲେ ଇଏ ଅମୃତ। ତେଣୁ ଅନର୍ଥ ଯେତିକି ଅନର୍ଥ କ'ଣ ଅନର୍ଥ ନିଭୁ ତଥା ନିଷ୍ଠା, ତାପରେ ଭକ୍ତି ମାର୍ଗରେ ଆମେ ଅଗ୍ରସର ହେବା, ତାପରେ ନିଷ୍ଠା ଆସିବ। ଭଗବାନଙ୍କର ଯେଉଁ ବ୍ୟବସ୍ଥା ସବୁ ରହିଛି ପ୍ରଭୁପାଦ ମହାରାଜଙ୍କ ବ୍ୟବସ୍ଥାରେ, ସକାଳୁ ମଙ୍ଗଳ ଆଳତୀଠୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଦେଇଦେଇଛନ୍ତି ପ୍ରଭୁପାଦ ମହାରାଜ। ଏ ଆମର କଲ୍ୟାଣ ପାଇଁ, ଆମର ଯେଉଁ ଅନର୍ଥ ନିବୃତ୍ତି ପାଇଁ କରାହେଇଛି ଏଠୁ କ'ଣ ଏଇଟାକୁ ନିଷ୍ଠା। ଅନର୍ଥ ନିବୃତ୍ତି ହେଲେ ଆମେ ନିଷ୍ଠା ସ୍ତରକୁ ଆସିବା, ଅନର୍ଥ ନିବୃତ୍ତି ନହେଲେ ଆମେ ନିଷ୍ଠା ସ୍ତରକୁ ଆସିପାରିବାନି। ଆଉ ରୁଚି କଥା କ'ଣ କହିବା, ତା ପରସ୍ତର ହେଉଛି ରୁଚି। ନିଷ୍ଠା ସ୍ତରକୁ ଯଦି ଆହୁରି ଭଜନ କ୍ରିୟା ଚାଲିବ ତାହେଲେ ରୁଚି ଆମେ ପ୍ରାପ୍ତ ହେବା, ଟେଷ୍ଟ ପ୍ରାପ୍ତ ହେବା, ଭାଗବତ କଥାର ସ୍ୱାଦ ପ୍ରାପ୍ତ ହେବା। ପରୀକ୍ଷିତ ମହାରାଜ ଜଣେ ଏଭଳି ଉନ୍ନତ ଭକ୍ତ ଥିଲେ, ସେ ରୁଚି ଖାଲି କିଭଳି ଭାବେ ପ୍ରାପ୍ତ ହେଉଥିଲେ ନା, ସେ କଥା ଶ୍ରବଣ କରୁନଥିଲେ, ସେ କଥାକୁ ପାଳନ କରୁଥିଲେ। ଦଶମ ସ୍କନ୍ଧରେ ଆମେ ଶୁଣିବା କୌଣସି, ଆମେ ତ ଦଶମ ସ୍କନ୍ଧ ଚାଲିଲାଣି, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ କଥା କହୁଛନ୍ତି ପରୀକ୍ଷିତ ମହାରାଜ। ସେ କୌଣସି ଖାଦ୍ୟ, ଆଜି ଆଜି ଉପବାସର ଦିନ, ଉପବାସର ଦିନ ଏକାଦଶୀ ଉପବାସ, ଆମେ ଗୋଟେ ଦିନ ଉପବାସ ରହିପାରୁନାହିଁ, କିନ୍ତୁ ସିଏ ସାତ ଦିନ ସାତ ରାତି ଉପବାସ ରହିଥିଲେ। କାହିଁକି ନା, ସିଏ କୌଣସି କ୍ଷୁଧା ବା ତୃଷା ପ୍ରାପ୍ତ ହେଉନଥିଲେ, କାହିଁକି ନା ସେ କହିବେ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିବେ, ସେ କହିବେ ଯେ ନୈଶାଚି ଦୁଃସହା କ୍ଷୁନ୍ମାଂ ତକ୍ତମ ବିବାଦତେ ପିବନ୍ତମ ତନ୍ମୁଖାମ୍ବୁଜମ ଚିଉତମ ହରି କଥାମୃତମ। ଦଶମ ଭାଗବତଙ୍କ କଥା ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ବହୁତ ଉନ୍ନତ ସ୍ତରର କଥା, ସେମାନେ ବହୁତ ଭାଗ୍ୟବାନ ସେମାନେ, ଏବଂ ଆମେ ମଧ୍ୟ ସେଇଭଳି ଭାଗ୍ୟବାନ। ସେ ସେଠି କହୁଥିଲେ, ଗଙ୍ଗା ନଦୀ ତଟରେ କହୁଥିଲେ, ଆମର ଗୁରୁଦେବ କୃପାରୁ ଆମେ ମହାନଦୀ ତଟରେ ଏ କଥା ଶ୍ରବଣ କରୁଛେ, କଥା ଚାଲିଛେ ଏଠି ମହାନଦୀ ତଟରେ, ଏପଟେ ପଶ୍ଚିମରେ ମହାନଦୀ ରହିଛନ୍ତି, ପୂର୍ବରେ ମହାନଦୀ ରହିଛନ୍ତି, ଦୁଇପଟେ ମହାନଦୀ ରହିଛନ୍ତି, ତେଣୁ ସେଇ ମହାନଦୀ ତଟରେ ଆମେ ଭଗବାନ କଥା ଭାଗବତ କଥା ଶ୍ରବଣ କରୁଛେ, ଏ ଗୁରୁଦେବଙ୍କ ମହାନ କୃପା ଆମ ପାଇଁ। ତେଣୁ ସେ ଯେତେବେଳେ କଥା କହୁଛନ୍ତି ଦଶମ ସ୍କନ୍ଧ କଥା କହିବା ପୂର୍ବରୁ ନବମ ସ୍କନ୍ଧରେ ଦୁଇ ଚାରୋଟି ଶ୍ଳୋକରେ ଭଗବାନଙ୍କର ଲୀଳାଟିକୁ, ଦଶମ ସ୍କନ୍ଧର ଲୀଳାଟିକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ ଏଇଟା କହୁଛନ୍ତି, ସେ କହୁଛନ୍ତି ନୈସାହାତି ଦୁଃସହା କ୍ଷୁନ୍ମାଂ ତପ୍ତ ତୁମେ ବାଦ ଦେ, ଏଇ କ୍ଷୁଧା ଜଣେ ସହ୍ୟ କରିପାରିବ ନାହିଁ, ଅତି ଦୁଃସହା, ଅତି ଦୁଃସହା କ୍ଷୁନ୍ମାଂ, ଏ ଯେଉଁ କ୍ଷୁଧା ମୋତେ ତ୍ୟକ୍ତ ତମ ବି ବାଧତେ, କୌଣସି ପାଣି ଜଳ ଗ୍ରହଣ ନ କରିକି ମଧ୍ୟ କିଛି ବାଧା ଆସୁନାହିଁ, କିଛି କଷ୍ଟ ସେ ପ୍ରାପ୍ତ ହେଉନାହାନ୍ତି। ଯଦି ସୁଖଦେବ ଗୋସ୍ୱାମୀ କହିବେ କେମିତି ତୁମେ କଷ୍ଟ ପାଉନା, ସୁଖଦେବ ଗୋସ୍ୱାମୀ ତ ଜାଣନ୍ତି, ବା ଅନ୍ୟମାନେ ଯଦି ଚିନ୍ତା କରିବେ, ତେଣୁ ସେ କହୁଛନ୍ତି ପିବନ୍ତମ ତନ୍ମୁଖାମ୍ବୁଜମ, ସେ କହୁନାହାନ୍ତି ଶୁଣନ୍ତମ ତନ୍ମୁଖାମ୍ବୁଜମ, ମୁଁ ଶୁଣୁଛି ବେଟି କହିଲେନି, ସେ କହିଲେ ମୁଁ ପାନ କରୁଛି, ଇଏ ଆହୁରି ଉନ୍ନତ ସ୍ତରର ଶ୍ରବଣ। ପ୍ରଥମ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ, ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ କଥାଟି କୁହାଯାଇଛି, ଯେଉଁମାନଙ୍କର ରତି ଆସିଗଲାଣି ଭଗବାନ ପ୍ରତି, ପ୍ରେମ ଆସିଗଲାଣି, ସେମାନେ ଭଗବାନ କଥାକୁ ଶ୍ରବଣ କରନ୍ତି ନାହିଁ, ସେମାନେ ଭଗବାନ କଥାକୁ ପାନ କରନ୍ତି, କାରଣ ଇଏ ହେଉଛି ଅମୃତ। ପରୀକ୍ଷିତ ମହାରାଜଙ୍କୁ ସେହିଭଳି ଭାବରେ ପିବନ୍ତମ ତନ୍ମୁଖାମୁଜମ ଚିଉତମ ହରି କଥା ଅମୃତମ, ଭଗବାନଙ୍କର ହରିଙ୍କର କଥା, ହରି ସବୁକୁ ଆକର୍ଷଣ କରିବେ, ହରି ସିଏ ଭଗବାନ କଥା, ହରି ସିଏ ଏଭଳି ଭାବରେ ହରଣ କରିବେ, ମନକୁ ହରଣ କରିବେ, ମନକୁ ଯେଉଁ ଅନ୍ୟ ସବୁ ମନ ପାଖରେ ମନଟା ଲାଗୁଛି, ଅନ୍ୟ ପାଖରେ ମନଟା ରହୁଛି, ସେମାନେ ଭଗବାନ କଥାରେ ମନଟା ଆସୁନାହିଁ, ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ, କିନ୍ତୁ ଏ କଥା ଶୁଣିଲେ ହରି ସେ ମନକୁ ସମସ୍ତଙ୍କୁ ଆକର୍ଷଣ କରିବେ, ଆସିକି ଏଠି ବସିବାର ଅଛି, କେବଳ ବସିଲେ ମନକୁ ଆକର୍ଷଣ ହେବ, ମନଟା ବିକ୍ଷିପ୍ତ ହେବ ନାହିଁ, ପାନ କରିବେ ସେ ଏଭଳି ଭାବରେ, ପାନ ଅମୃତ, ଇଏ ଭଗବାନ କଥା ଅମୃତ। ତେଣୁ ପରୀକ୍ଷିତ ମହାରାଜ ସେହିଭଳି ଭାବରେ ପାନ କରୁଥିଲେ, ପିବନ୍ତମ ତନ୍ମୁଖାମୁଜମ ଚିଉତମ ହରି କଥା ଅମୃତମ, ଭଗବାନଙ୍କର କଥା ଅମୃତ, ଏଇ କଥା ଅମୃତକୁ ପାନ କରିବା ପାଇଁ ଦେବତାମାନେ ପ୍ରାର୍ଥନା କରିଥିଲେ, ସୁଖଦେବ ଗୋସ୍ୱାମୀଙ୍କ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, କେତେ ଆମର ବଡ଼ ଭାଗ୍ୟ, ଏଇ ଦେବତାମାନେ ଅମୃତ ଆଣିକି ଆସିଥିଲେ, ସ୍ୱର୍ଗର ଅମୃତ ଆଣିକି ଆସିଥିଲେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ କହିଲେ ମହାରାଜ ଆପଣ ଏଇ ଅମୃତ ନିଅନ୍ତୁ, ପରୀକ୍ଷିତ ମହାରାଜଙ୍କୁ ଦେଇଦିଅନ୍ତୁ, ସିଏ ଯେଉଁ ତକ୍ଷକ ଦଂଶନ କଲେ ମଧ୍ୟ ତାଙ୍କର କିଛି ହେବ ନାହିଁ, ଅମୃତ ପାନ କରିବେ। ଏ ଅମୃତ କଥା ରହିଛି, ପ୍ରଥମେ ଆସିଥିଲା ସର୍ପମାନଙ୍କୁ ଦେବା ପାଇଁ ଅମୃତ, ସ୍ୱର୍ଗରୁ ଆସିଥିଲା, ଏ କଥା ସବୁ ରହିଛି, ଯାହା ହଉ, କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀଙ୍କୁ ଏଇଭଳି ଭାବରେ ଅନୁରୋଧ କଲେ ଦେବତାମାନେ, ସେତେବେଳେ ସେ ତାଙ୍କୁ ମନା କରିଦେଲେ, କହିଲେ ତୁମେ ଏଠୁ ପଳାଭାଗ, ଏଠୁ ଶୀଘ୍ର ଯାଅ, କେଉଁଠି ଭାଗବତ କଥା ଅମୃତ, କେଉଁଠି ତୁମର ସ୍ୱର୍ଗର ଅମୃତ, ତାକୁ ତୁଳନା କରିଦେଲ, ତୁମର ଯୋଗ୍ୟତା ନାହିଁ ଏଠି ବସିବା ପାଇଁ, ତ ବିଦାୟ କରିଦେଲେ। ଦେବତାମାନେ ଚାହୁଁଥିଲେ କେତେ ଉନ୍ନତ ସ୍ତରର ସେମାନେ ଦେଖନ୍ତୁ, ଭାଗବତ କଥା ଶ୍ରବଣ କରିବା ପାଇଁ ଆସିଥିଲେ, ସେ ଗଙ୍ଗା ନଦୀ ତଟରେ ବସିକରି ଶୁଣିବା ଶ୍ରବଣ କରିବେ, ତାକୁ ବିଦାୟ କରିଦେଲେ, ଆଲାଉ କରାଗଲା ନାହିଁ ଭାଗବତ କଥା ଶ୍ରବଣ କରିବା ପାଇଁ। ତେଣୁ ଭାଗବତ କଥା କେତେ ମାନେ ଆମର କେତେ ସୌଭାଗ୍ୟ ଆମକୁ ମିଳୁଛି, କିନ୍ତୁ ଆମକୁ ଦେଲେ ମଧ୍ୟ ଆମେ ଗ୍ରହଣ କରୁନାହିଁ, ଇଏ ଆମର ହତଭାଗ୍ୟ, ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନଙ୍କ ହତଭାଗ୍ୟ, ଯେଉଁମାନେ ଗ୍ରହଣ କରୁଛନ୍ତି ସେମାନେ ସୌଭାଗ୍ୟ। ଭାଗବତ କଥା ଅମୃତ ସେମାନେ ଆସ୍ୱାଦନ କରୁଛନ୍ତି, ଭାଗବତ ଭାଗବତ ବର୍ଣ୍ଣନା କରାଯାଇ ତଦ୍ରଶ ଅମୃତ ତୃପ୍ତ ସେ ନାନ୍ୟତ୍ର ସାଚିତ୍, ଏ ଭାଗବତ ଅମୃତରେ ଯେଉଁମାନେ କ'ଣ ତୃପ୍ତ ହୋଇଛନ୍ତି ସେମାନଙ୍କୁ ଆଉ କ'ଣଟା ଭଲ ଲାଗିବ ନାହିଁ, ଆଉ ନ୍ୟୁଜ୍ ବା ଫ୍ୟୁଜ୍ ବା ଏଇ ଯେଉଁ ସବୁ ବହୁତ ଜିନିଷ ରହିଛି ସେଥିରେ ଭଲ ଲାଗିବ ନାହିଁ, ନ୍ୟୁଜ୍ ଫ୍ୟୁଜ୍ ଦେଖୁଛନ୍ତି ବର୍ତ୍ତମାନ ଲୋକମାନେ ଏସବୁ ରହିଛି, କିନ୍ତୁ ଭାଗବତ ଅମୃତ ଯେଉଁମାନେ ଆସ୍ୱାଦନ କରିଛନ୍ତି ସେମାନଙ୍କୁ ଆଉ କିଛି ଭଲ ଲାଗିବ ନାହିଁ, ଏମିତିକି ନିଶାଦ୍ରବ୍ୟ ସେବନକୁ ମଧ୍ୟ ଭଲ ଲାଗିବ, ନିଶାଦ୍ରବ୍ୟକୁ ତ୍ୟାଗ କରିଦେବେ, ଏସବୁ ତ୍ୟାଗ କରିଦେଲେ ଗୋଟେ ହାୟର ଟେଷ୍ଟ ସେମାନେ ପାଇଥିଲେ ଭଗବାନ କଥାରେ ବା ଭଗବାନ ସେବାରେ, ସବୁକିଛି ସେବା ସବୁ ସେହିଭଳି ଭାବରେ। ତେଣୁ ସେମାନେ ସବୁ ଏଇ ଯେଉଁ ନିଚ ରହିଛି ଆନନ୍ଦ ରହିଛି କ'ଣ ଯେଉଁ ସବୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି ଇତ୍ୟାଦି, ଦେଉତାଙ୍କୁ ପାନ ସ୍ତ୍ରୀଙ୍କୁ ସୁନା, ଏସବୁ ନିଚ ସ୍ତରର ଆନନ୍ଦ ତାକୁ ତ୍ୟାଗ କରିଦେଇପାରିଲେ ସେମାନେ, କାରଣ ସେମାନେ ଗୋଟେ ଉନ୍ନତ କ'ଣ ଭଗବତ ଗୀତାରେ ଭଗବାନ କହିଲେ ରସବର୍ଜଙ୍କ ରସପ୍ରିୟ ପରଂ ଦୁଷ୍ଟ ନିବର୍ତ୍ତନ୍ତି, ଗୋଟେ ଉନ୍ନତତର ସ୍ୱାଦ ପାଇଲେ ନିମ୍ନତର ସ୍ୱାଦକୁ ସେମାନେ ତ୍ୟାଗ କରିଦେବେ। ଇଏ ହେଉଛି 10 ନମ୍ବର ଅପରାଧ। ଭୌତିକ ଆସକ୍ତି ଆମେ କେମିତି ବଜାୟ ତ୍ୟାଗ କରିବା? ଆମେ ସବୁଦିନ କହୁଛେ ଭୌତିକ ଆସକ୍ତି ବଜାୟ ରଖିବା ଗୋଟେ ଅପରାଧ, କିନ୍ତୁ କେମିତି ତାକୁ ତ୍ୟାଗ କରିବା? ଆମେ ଯଦି ଉନ୍ନତତର ସ୍ୱାଦ ପ୍ରାପ୍ତ ହୋଇନାହିଁ ତାହେଲେ ଏ ନିମ୍ନତର ସ୍ୱାଦକୁ ତ୍ୟାଗ କରିପାରିବା ନାହିଁ। ଯେଉଁମାନେ ଉନ୍ନତତର ସ୍ୱାଦ ପ୍ରାପ୍ତ ହୋଇଛନ୍ତି ସେମାନେ ଏଇ ନିମ୍ନତର ସ୍ୱାଦକୁ ତ୍ୟାଗ କରିପାରିବେ, ଭୌତିକ ଆସକ୍ତିକୁ ତ୍ୟାଗ କରିପାରିବେ। ତେଣୁ ଇଏ ହେଉଛି ଭାଗବତମର ଆମ ପ୍ରତି କୃପା, ସୌଭାଗ୍ୟ ଆମର ମିଳିଛି। ପ୍ରଭୁପାଦ ମହାରାଜ କୃପାରୁ ବ୍ୟବସ୍ଥା କରିଛନ୍ତି। 8-9 ଏ ଚିକିତ୍ସା ହେଉଛି ଭବୌଷଧା, ଇଏ ହେଉଛି ଭବର ଔଷଧ, କେବଳ ଶ୍ରବଣ ମାତ୍ରକେ। ତେଣୁ ଆମର ଏଇ କଥାଟି ଆସିଥିଲା, ବାସୁଦେବ ଶୁଶ୍ରୁଷ ସଦଧାନସ ବାସୁଦେବ କଥା ରୁଚି, ଭଗବାନ କଥାରେ ରୁଚି କେତେବେଳେ ଆସିବ? ସାତ୍ ମହତ୍ ସେବା ବିପ୍ରା ପୁଣ୍ୟ ତୀର୍ଥ ନିସେବଣା। ମହତ୍ ସେବା, ମହତ୍ ବ୍ୟକ୍ତିଙ୍କର ସେବାରେ ଗତକାଲି ବୋଧେ ଆମର ପ୍ରଭୁ କହିଥିଲେ, ମହତ୍ ସେବା, ମହତ୍ ସେବାଂ, ଏଇଟା ଋଷଭଦେବଙ୍କର ରହିଛି ଉପଦେଶ, ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ରହିଛି, ଏ ଦ୍ୱିତୀୟ ଶ୍ଳୋକଟି ବୋଧେ ବାକି ହେବ। ମହତ୍ ସେବାଂ ଦ୍ୱାର ମହୋ ବିମୁକ୍ତେ, ମହତ୍ ସେବା କଲେ ଆମର ମୁକ୍ତିର ଦ୍ୱାର ଖୋଲିଯିବ। ମହତ୍ ସେବା କେମିତି ହେବ ନା ତାଙ୍କଠାରୁ କଥା ଶୁଣିବା। ସାତ୍ ମହତ୍ ସେବା ବିପ୍ରା ପୁଣ୍ୟ ତୀର୍ଥ ନିସେବଣା। ଏଇଭଳି ଭାବରେ ତୀର୍ଥ ଯେଉଁମାନେ ଭ୍ରମଣ କରୁଛନ୍ତି, ତୀର୍ଥ ସେବା କରୁଛନ୍ତି, ତୀର୍ଥ ସେବାର ଅର୍ଥ ହେଉଛି ଏ ଭଗବାନ କଥା ଶ୍ରବଣ କରିବା। ଭଗବାନ କଥା ଶ୍ରବଣ ଏତେ ଉନ୍ନତ ସ୍ତରର, ଛୋଟିଆ କଥା ନୁହଁ। ଯେହେତୁ ଆମକୁ ମିଳିଯାଇଛି ଆମେ ସେଟାକୁ ଆଗ୍ରହ ପ୍ରକାଶ କରୁନାହିଁ, ନେବୁ ନାହିଁ, କରୁନାହିଁ, ଆମେ ଆଉ କ'ଣ କହିବା? ତେଣୁ ଇଏ ଭାଗବତ କଥା ଏଇଭଳି ଭାବରେ, ତେଣୁ ଇଏ ମଧ୍ୟ ଗୋଟେ ନାଟକ ପ୍ରସ୍ତୁତ ହୋଇଛି। ଏ ନାଟକ ଯଦି ଜଣେ ତା ଭିତରେ ପ୍ରବେଶ କରିବ ସେ ନାଟକ ଦେଖିପାରିବ, ଯେତେକ କଥା ମାଧ୍ୟମରେ ନାଟକ ପ୍ରସ୍ତୁତ ହେଉଛି। ପ୍ରଭୁ ମଧ୍ୟ କଥା ମାଧ୍ୟମରେ ନାଟକ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ତାକୁ ଦେଖାଉଛନ୍ତି, ଏସବୁ ଅଭିନୟ କରିକି ଦେଖେଇବେ, କିନ୍ତୁ ଏଠି ମଧ୍ୟ ଅଭିନୟ ଚାଲିଛି। ଏଠି ମୃଗ ବର୍ତ୍ତମାନ ଅଭିନୟ କରୁଛନ୍ତି। ବ୍ରାହ୍ମଣ ସମ୍ପତ୍ତି ଟିକେ ସ୍ଲୋ କର, ବ୍ରାହ୍ମଣ ସମ୍ପତ୍ତି ହରଣ କଲେ କିଭଳି ଭାବରେ ଦଣ୍ଡ ଭୋଗିବାକୁ ପଡ଼ିବ, ଏ ସେ ଅଭିନୟ ମାଧ୍ୟମରେ ଦେଖାଯାଉଛି। କିନ୍ତୁ ଆମକୁ ଶ୍ରବଣ କରିବାର ଅଛି, ତା ଭିତରେ ପ୍ରବେଶ କରିବାର ଅଛି। ଭଗବାନ କଥା ହେଉଛି ଅଧ୍ୟୟ ଜ୍ଞାନ, ଅଧ୍ୟୟ କଥା। ଭଗବାନ ଆଉ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। ଏ ଯେଉଁ ଲୀଳା ଚାଲିଛି ଦ୍ୱାରକାରେ, 5000 ବର୍ଷ ତଳେ ଚାଲିଥିଲା, ବର୍ତ୍ତମାନ ମଧ୍ୟ ଆମେ ଏଇଟାକୁ ଯେତେବେଳେ ଶ୍ରବଣ କରିବା ସେଇ ଲୀଳା ଆମ ଆଖି ଆଗରେ ଦୃଶ୍ୟମାନ ହେବ। କାରଣ ଏ ଅଧ୍ୟୟ ଜ୍ଞାନ, ଅଧ୍ୟୟ ତତ୍ତ୍ୱ ଭିତରେ ତଫାତ୍ ନାହିଁ। ଅଧ୍ୟୟ ତତ୍ତ୍ୱ ହେଉଛି ଏଇଭଳି ଭାବରେ। ତେଣୁ ଆମର ଯେଉଁ ରହିଥିଲା ଗତକାଲି ଯେଉଁ କଥାକୁ ବିଶ୍ରାମ ଦେଇଥିଲେ ସେଇଠୁ ଆରମ୍ଭ କରିବା। ଏ ନାଟକ ନାଟକ ଇଣ୍ଟରଭାଲ ହୋଇଯାଇଥିଲା, ବର୍ତ୍ତମାନ ପୁଣି ଆରମ୍ଭ ହେବ। ତେଣୁ ଏଠି ଗତକାଲି ଆମେ କହୁଥିଲେ, କସ୍ୟଚିତ୍ ଦ୍ୱିଜ ମୁଖ୍ୟସ୍ୟ ଭ୍ରଷ୍ଟା ଗୌର୍ମମ ଗୋଧନେ ସମ୍ପୃକ୍ତା ବିଦୁଷା ସା ଚ ମୟା ଦତ୍ତା ଦ୍ୱିଜାତୟ। ସଂସ୍କୃତ ଭାଷାକୁ ଯଦି ଆମେ ଟିକେ ପାଠ କରିବା ତାହେଲେ ଓଡ଼ିଆ ଭଳିଆ ଲାଗିବ, ବିଶେଷ କିଛି ତଫାତ୍ ନାହିଁ। ତେଣୁ କସ୍ୟଚିତ୍ ଦ୍ୱିଜ ମୁଖ୍ୟ, ଆମେ ଗତକାଲି ଏ ଶ୍ଳୋକଟି ଆଲୋଚନା କରୁଥିଲେ, ତାର ଅର୍ଥ ହେଉଛି ଜଣେ ଏହିଭଳି ଭାବରେ ଆମେ ଶୁଣୁଛେ କଥା ଚାଲିଛି, ପ୍ରତିଦିନ ଚାଲୁଛି, ସେଇଟା କୁହାଯାଉଛି କ'ଣ ନିତ୍ୟଂ ନିତ୍ୟଂ ଭାଗବତ ସେବା। ନିତ୍ୟଂ କହିଲେ ପ୍ରତିଦିନ ଆମେ ଚାଲୁଛି ଭାଗବତ କଥା ଚାଲିଛନ୍ତି, ସେବା ଏ ଭାଗବତ କଥା ମାନେ ଭାଗବତ ସେବା ହେଉଛି, ଭାଗବତ ସେବା ହେଉଛି କଥା ମାନେ ଏ ଯେ ଆମେ ଖାଲି ଶୁଣୁଛେ ଆନନ୍ଦ କରୁଛେ ତାହା ନୁହଁ, ଏ ଭଗବାନଙ୍କର ସେବା। ଇଏ ଇଏ ଯେଉଁ ଭାଗବତ ହେଉଛନ୍ତି, ଇଏ ଗୋଟେ ମଧ୍ୟ ଭାଗବତ ଗ୍ରନ୍ଥ, ଭାଗବତ ଭକ୍ତ ଭାଗବତ ଏଇଠି ବସିଛନ୍ତି, ଆଉ ଗ୍ରନ୍ଥ ଭାଗବତ ତାଙ୍କ ସେବା କରୁଛି, ଭାଗବତ କଥା ଶ୍ରବଣ ମାଧ୍ୟମରେ ତାଙ୍କ ସେବା ହେଉଛି। ଏଭଳି ସେବା ଆମେ କଥା କହୁଛୁ ଭଗବାନଙ୍କ ସେବା ମଧ୍ୟ ସେଇଭଳି ଭାବରେ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଇତ୍ୟାଦି ଯେଉଁ ରହିଛି ଭକ୍ତିର 9ଟି ଅଙ୍ଗ, ଶ୍ରବଣ କଲେ ମଧ୍ୟ ସେବା ଭଗବାନଙ୍କର ସେବା ହେଉଛି। ତେଣୁ ଏଠି ଆମେ ଗତକାଲି କହୁଥିଲେ ଏଇ ଯେଉଁ କସ୍ୟଚିତ୍ ଗୋଟେ ଯେଉଁ ଜିଜ ଶ୍ରେଷ୍ଠ ଯେଉଁ ରହିଛନ୍ତି କସ୍ୟଚିତ୍, ତାଙ୍କ ନାମଟା ଉଲ୍ଲେଖ କରାଯାଇନାହିଁ, ତାଙ୍କର ଗୋଧନ ଗୋଟେ ତାଙ୍କର ତାଙ୍କର ଯେଉଁ ରହିଛି ଗୋଷ୍ଠରୁ ବାହାରି ପଡ଼ିକିରି ଭ୍ରଷ୍ଟା ବାହାରି ପଡ଼ିକିରି ଗୋଧନ ବୋଲି ତୁଳନା କରାଯାଇଛି। ଗୋଧନ ଗାଭୀ ହେଉଛି ଧନ, ଆମେ ଭାବୁଛେ କ'ଣ ନା ଇଏ ଯେଉଁ ଟଙ୍କା ପଇସା ହେଉଛି ଧନ, ଅଳଙ୍କାର ବା ସେ ଯେଉଁ ସୁବର୍ଣ୍ଣ ଇତ୍ୟାଦି ମୂଲ୍ୟବାନ ଧାତୁ ସବୁ ରହିଛି ବା ଟଙ୍କା ପଇସା ସବୁ ରହିଛି କାଗଜ, ଇଏ ହେଉଛି ଧନ ବୋଲି ଭାବୁଛେ। କିନ୍ତୁ ଏଠି ବର୍ଣ୍ଣନା କରାଯାଇଛି ଗୋଧନ, ଗାଭୀ ହେଉଛି ଧନ, ଗୋଧନ। ନନ୍ଦ ମହାରାଜଙ୍କର ନେଟ୍ଟା ନାହିଁ, ଆମେ ସେଇଥିପାଇଁ ଇଏ ଦେଇଛେ, ନେଟ୍ଟା ନାହିଁ, ଗୋଧନ। ତେଣୁ ନନ୍ଦ ମହାରାଜଙ୍କର 900,000 ଗାଭୀ ଥିଲା, ଗୋଧନ ଇଏ ତାଙ୍କର ଯେଉଁ ଧନ ଥିଲା ଆମର ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ପ୍ରକୃତରେ ଆମର ଅର୍ଥନୈତିକ ସମୃଦ୍ଧି ଏଇଥିରୁ ମିଳିବ। କୃଷି ଗୋରକ୍ଷା ବାଣିଜ୍ୟମ, କୃଷି ହେବ, ଗୋରକ୍ଷା ହେବ ଏବଂ ବାଣିଜ୍ୟ ହେବ, ଆ ଦ୍ୱାରା ଅର୍ଥନୈତିକ ସମୃଦ୍ଧି ହେବ। ଇଏ ହେଉଛି ପ୍ରଭୁପାଦ ମହାରାଜ କହନ୍ତି ଦିସ୍ ଇଜ୍ ଆୱାର ଇକୋନୋମିକ୍ ଡେଭଲପମେଣ୍ଟ। ଭଗବତ ଗୀତାରେ ସବୁ ପ୍ରକାର ଜ୍ଞାନ ରହିଛି ଆମର କେମିତି ଅର୍ଥନୈତିକ ଅଭିବୃଦ୍ଧି ହେବ, ଏଇଟା ବର୍ଣ୍ଣନା କରାଯାଇଛି। ଗୋରକ୍ଷା, ଗୋରକ୍ଷା କଲେ ଧନ ବୃଦ୍ଧି ହେବ। ନନ୍ଦ ମହାରାଜଙ୍କର ସେହିଭଳି ଭାବରେ ଧନ ବୃଦ୍ଧି ହେଇଯାଇଥିଲା, ବହୁତ ପ୍ରକାର ଧନ ହୋଇଯାଇଥିଲା, ଅନେକ ଧନ। ତେଣୁ ଆମେ ଏଠି ଗୋଧନ ଗତକାଲି ଯଦି କହିଥିଲେ, ଗୋଧନ ବିଷୟରେ ଆମେ ଏତେ ଚିନ୍ତା କରିନଥିଲେ, ଗୋଧନ ମାନେ ଗାଭୀ ଚିନ୍ତା କରିଥିଲେ, କିନ୍ତୁ ଗୋ ହେଉଛି ଧନ, ଇଏ ହେଉଛି ଧନ, ଏଟାକୁ ଆମେ ଜାଣିପାରୁନାହିଁ, ଇଏ ଧନ। ତେଣୁ ଗୋଧନକୁ ଆମେ ଜାଣିପାରୁନାହିଁ, ସେଥିପାଇଁ ତାକୁ ହତ୍ୟା କରୁଛେ। ଗୋହତ୍ୟା ହେଉଛି କାହିଁକିନା ଆମେ ଜାଣିପାରୁନାହିଁ ଧନ, ତା ଦେହରେ ଯେଉଁ ଧନ ରହିଛି ସେଇଟା ସେମାନେ ଜାଣିପାରୁନାହାନ୍ତି, ତେଣୁ ତାଙ୍କୁ ହତ୍ୟା କରୁଛନ୍ତି, ଗାଭୀମାନଙ୍କୁ ହତ୍ୟା କରୁଛନ୍ତି। ସମ୍ପୃକ୍ତା ଅବିଦୁଷା ସାହାଚ, ଯେତେବେଳେ ସେ ଗାଭୀଟି ଆଙ୍କର ଯେଉଁ ଦାନ କରୁଥିଲେ, ସେ ଯେଉଁ ଗାଭୀ ସବୁ ଦାନ ହୋଇଯାଇଛି ସେଇ ଗାଭୀଙ୍କ ସହିତ ମିଶିଗଲେ, ସିଏ ସମ୍ପୃକ୍ତା ମିଶିଯାଇଥିବାରୁ ମୟା ଦତ୍ତା ମୁଁ ସେଇଟାକୁ ଦେଇଥିଲି ଦ୍ୱିଜାତୟେ ଆଉ ଜଣେ ବ୍ରାହ୍ମଣଙ୍କୁ ମୁଁ ଏଇ ଗାଭୀକୁ ଦାନ କରିଦେଲି। ସେ ଗାଭୀଟି ଦିଆଯାଇଥିଲା ଜଣକୁ, କିନ୍ତୁ ସେ ଆସି ମିଶିଯାଇଥିଲା, ପୁଣି ଆଙ୍କୁ ଆଉ ଥରେ ଦେଲେ, ଗାଭୀଟିକୁ ଦେଲେ। ତେଣୁ ଏହି ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ତେଣୁ ବର୍ତ୍ତମାନ ଶ୍ଳୋକରେ ଆମେ ଆଲୋଚନା କରିବା। ତାଙ୍ଗମାନାଂ ତତ୍ ସ୍ୱାମୀ ଦ୍ୱାରକାରେ, ଏ ଦ୍ୱାରକା ନୁହଁ, ଇଏ ହେଉଛନ୍ତି ମୃଗ, ମୃଗ ତାଙ୍କ ରାଜ୍ୟର କଥା, ତାଙ୍କ ରାଜ୍ୟର ନାମଟା ଉଲ୍ଲେଖ କରାଯାଇ ନାହିଁ। ଯାହା ହେଉ, ଏଇ ବୈବସ୍ୱତମାନଙ୍କର ପୁତ୍ର, ବୈବସ୍ୱତମାନଙ୍କର ପୁତ୍ର ଇଖୁଆକୁ, ଇଖୁଆଙ୍କର ପୁତ୍ର ହେଉଛନ୍ତି ମୃଗ। ଇଖୁଆଙ୍କର 100 ପୁତ୍ର ଥିଲେ, 100 ପୁତ୍ର ଥିଲେ, ଇଏ ରାଜା ଇଖୁଆ ମଧ୍ୟ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ ମଧ୍ୟ ଗୋଟେ ରାଜଧାନୀ ରହୁଛି। ଭଗବାନ ରାମଚନ୍ଦ୍ର ଯେଉଁ ସମ୍ରାଟ ଥିଲାବେଳେ ଅଯୋଧ୍ୟାର ରାଜା ଥିଲେ, କହିଲେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ରାଜଧାନୀ ଥିଲା ଅଯୋଧ୍ୟା। ସେହିଭଳି ଭାବରେ ଯେତେବେଳେ ଯୁଧିଷ୍ଠିର ମହାରାଜ ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ତାଙ୍କ ରାଜଧାନୀ ଥିଲା ହସ୍ତିନାପୁର। ବର୍ତ୍ତମାନର ଯେଉଁ ରହିଛି ମିରଟ, ସେଇଟା ହେଉଛି ସେ ସମୟରେ ହସ୍ତିନାପୁର ରାଜଧାନୀ ଥିଲା। ଏ ଭାରତବର୍ଷ ହିଁ ରାଜଧାନୀ, ସବୁକିଛି ରାଜଧାନୀ ହେଉଛି ଭାରତବର୍ଷ। ଭାରତବର୍ଷ ହେଉଛି ବହୁତ ମହାନ, ଭାରତବର୍ଷ ମହାନ, ଆମେ କିଛି ଚିନ୍ତା କରିପାରିବାନି ଭାରତବର୍ଷର କେତେ ମହାତ୍ମା ରହିଛି। ତେଣୁ ସେ ତାଙ୍କ ରାଜଧାନୀରେ ଯେତେବେଳେ ତାଙ୍ଗ ନିୟମାନାଂ ତତ୍ ସ୍ୱାମୀ ପ୍ରଦାନ କଲେ, ସେ ସ୍ୱାମୀ ଯାକୁ ନୂଆକୁ ଦିଆଗଲା, ଯେଉଁ ଗାଭୀ ପ୍ରଦାନ କରାଗଲା ତାକୁ ସେ ନେଇକି ଯାଉଛନ୍ତି, ନିୟମାନାଂ ନେଇକି ଯାଉଛନ୍ତି ଗାଭୀକୁ। ସେହି ସମୟରେ ଏ ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଇଛି। ଏଇଭଳି ଭାବରେ ଅନେକ ଭୁଲ ହେଇଯାଇଥିଲା, ଜଣେ ଆଚାର୍ଯ୍ୟ କହୁଛନ୍ତି ଏଇଭଳି ଭାବରେ ଅନେକ ଏଇ ଯଦି ପ୍ରଥମ ଥର ଭୁଲ ହେଇଛି ତା ନୁହଁ, ଅନେକ ଥର ଭୁଲ ହେଇଯାଇଛି। କିଏ ଚିହ୍ନିପାରୁଛି ଏ ଗାଭୀକୁ ଦିଆଯାଇଥିଲା ଆଉ ପୁଣି ଥରେ ଆସିଗଲା ବୋଲି, କିଏ ଜାଣିପାରୁନାହାନ୍ତି। ତେଣୁ ଅନେକ ଭୁଲ ହେଇଯାଇଛି, କିନ୍ତୁ ଭଗବାନ ଚାହିଁଲେ ଏଇ ମାଧ୍ୟମରେ, ଏଇ ଲୀଳା ମାଧ୍ୟମରେ ଆମକୁ ଶିକ୍ଷା ପ୍ରଦାନ କରିବେ। ଭଗବାନଙ୍କର ଲୀଳା ମାନେ ଆମକୁ ତତ୍ତ୍ୱ ସବୁ ରହିଛି, ଲୀଳାର ତତ୍ତ୍ୱ, ଲୀଳା ତତ୍ତ୍ୱ ଏଇଟାକୁ ଆମେ ଯଦି ଶୁଣିବା ତାହେଲେ ଆମେ ଏ ଲୀଳାର ତତ୍ତ୍ୱଟାକୁ ଜାଣିଲେ ଆମର ଏ ଭୌତିକ ଜଗତରୁ ଉଦ୍ଧାର ପାଇବା, ଲୀଳା ତତ୍ତ୍ୱ। ତେଣୁ ଆମେ ସତର୍କ ହେବା, ଏଇ ମାଧ୍ୟମରେ ଆମେ ସତର୍କ ହେବା। ତେଣୁ ସେ ଗାଭୀ ନେଇକି ଯେତେବେଳେ ତତ୍ ସ୍ୱାମୀ, ଗାଭୀ ସ୍ୱାମୀ ବୋଲି କୁହାଯାଉଛି, ମାଲିକ ସ୍ୱାମୀମାନେ ସିଏ ନେଇକି ଯେତେବେଳେ ଯାଉଛନ୍ତି, ସିଏ ଭାବୁଛନ୍ତି କ'ଣ, ତାଙ୍କର ଭାବନା ହେଉଛି ମୁଁ ହେଉଛି ସ୍ୱାମୀ, ଏ ଗାଭୀର ସ୍ୱାମୀ, ମୁଁ ହେଉଛି ମାଲିକ। ସେ ଚିନ୍ତା କରୁନାହାନ୍ତି ଏ ଗାଭୀର ମାଲିକ ଆଉ ଜଣେ ବୋଲି, ଗାଭୀର ମାଲିକ ରାଜା ହେଉ ବୋଲି ଚିନ୍ତା କରୁନାହାନ୍ତି, ରାଜା ସେ ଗାଭୀର ମାଲିକ ବୋଲି ଚିନ୍ତା କରୁନାହାନ୍ତି, ସେ ଭାବୁଛନ୍ତି କ'ଣ ମୁଁ ହେଉଛି ଗାଭୀର ମାଲିକ, ଏଇ ଇଏ ହେଉଛି କ'ଣ ଆମର ମୋହ। ଏକଥା ଆସିବ ଏଠି, ମମେତି ହଁ ମମେତି ଇଏ ମୋହ, ଏ ମୋହରୁ ଆମେ ଭାବୁଛେ ମୋହର ମୋହର ବୋଲି ଗାଭୀଟାକୁ ସେ ଭାବିଲେ, ଗାଭୀ ସେ ପ୍ରଦାନ କରିଦେଲେ, ସେ ଭାବିଲେ ମୋର, କିନ୍ତୁ ସେ ଗାଭୀଟା କ'ଣ ତାଙ୍କର, ତାଙ୍କ ପୂର୍ବରୁ ସେ ଥିଲା ରାଜାଙ୍କର, ରାଜାଙ୍କ ପୂର୍ବରୁ ସେ ଥିଲା ଆଉ ଜଣେ ବ୍ୟକ୍ତିଙ୍କର, ଆଉ ତାଙ୍କ ପୂର୍ବରୁ ଆଉ ଜଣେ ବ୍ୟକ୍ତି, ଏହିଭଳି ଭାବରେ ରହିଛି। ପ୍ରକୃତ ସ୍ୱାମୀ କିଏ ଏଇଟାକୁ ଏ ପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇପାରି ନାହିଁ। ପ୍ରକୃତ ସ୍ୱାମୀ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଯେତେବେଳେ ଆମେ ଭାବୁଛେ କ'ଣ ଆମେ କାହାର, ଆମର ମାଲିକ କିଏ, ନାରଦ ମୁନି ବୋଧେ ଏଇଟା କହିଛନ୍ତି, ଶ୍ଳୋକଟି ରହିଛନ୍ତି ଭାଗବତରେ, ଯେ ଯେତେବେଳେ ଆମେ ଜନ୍ମ ହେଉଛେ ଆମର ପିତାମାତା ଭାବୁଛନ୍ତି ଇଏ ମୁଁ ଆଙ୍କର ସ୍ୱାମୀ ବା ମାଲିକ, ସେ ତାଙ୍କୁ ଚଳାଉଛନ୍ତି, ପ୍ରତିପାଳନ କରୁଛନ୍ତି, ସବୁ କରୁଛନ୍ତି, ମାଲିକ ବୋଲି ଏଇ ଧାରଣା ଏଇ ଭାବନାଟା ରହିଛି। ଆହଂ ମମେତି ଇଏ ମୋର, ମୋର ପୁତ୍ର, ମମେତି ମୋର ପୁତ୍ର, ଇଏ ହେଉଛି ମୋହ। ଭାଗବତ ପଞ୍ଚମ ସ୍କନ୍ଧରେ ଏଇଟା ଋଷଭଦେବ କହିଛନ୍ତି, ଇଏ ହେଉଛି ମୋହ। ମୋହ କହିଲେ ପ୍ରକୃତରେ ସିଏ ତାଙ୍କର ଠାରୁ ଜାତ ହେବା ପୂର୍ବରୁ ସେ ତାଙ୍କର ନଥିଲେ, କିନ୍ତୁ ଆମେ ଏଭଳି ଭାବରେ ଅବିଦ୍ୟାଗ୍ରସ୍ତ ହୋଇ ରହିଛେ, ଯେତେବେଳେ ଆମର ଜନ୍ମ ହେଲେ ସେ ପୁତ୍ର ଆମେ ହେଉଛି ମୋର ପୁତ୍ର, ମୋର ପୁତ୍ର, ଇଏ ହେଉଛି କ'ଣ, ଇଏ ହେଉଛି ମୋହ। ମୋହ ଥିବାରୁ ଆମେ ଭାବୁଛେ ଏ ଶରୀରକୁ ଭାବୁଛି ମୁଁ ଏବଂ ଶରୀର ସମ୍ବନ୍ଧୀକୁ ଭାବୁଛି ମୋର। ଏଇ ତାଙ୍କ ଶରୀରକୁ ପ୍ରଦାନ କରିଥିଲେ ରାଜା, ପ୍ରଦାନ କରିଛନ୍ତି ଗାଭୀକୁ, ତେଣୁ ଇଏ ଭାବୁଛନ୍ତି ଗୃହସ୍ୱାମୀ। ସୁଖଦେବ ଗୋସ୍ୱାମୀ ତାଙ୍କର ମନର ଭାବନାକୁ ପ୍ରକାଶ କରିଛନ୍ତି, ସ୍ୱାମୀ ବୋଲି କହିବାର କାରଣ ହେଉଛି ସେଇଟା, ତାଙ୍କର ଭାବନା ହେଉଛି ମୁଁ ମାଲିକ, ସ୍ୱାମୀ ମୁଁ ମାଲିକ ଏ ଗାଭୀର, ଏଇ ଭାବନାରେ ସେ ନେଇକି ଯାଉଛନ୍ତି। ତେଣୁ ଇଏ ହେଉଛି ମୋହ। ମୋହ ଥିବାରୁ ମୋହ ଇଏ ଗୋଟେ କ'ଣ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏଇସବୁ ହେଉଛି ଆମର ଯେଉଁ ଅନର୍ଥ ରହିଛି, ଏ ଅନର୍ଥ, ମୋହଟା ଗୋଟେ ଅନର୍ଥ। ତେଣୁ ଏ ଅନର୍ଥ ଥିବାରୁ ଆମର ଏଇ ଭଗବାନ କଥା ପ୍ରତି ରୁଚି ଆସୁନାହିଁ। ଯେତେବେଳେ ଅନର୍ଥ ଦୂର ହେବ ସେତେବେଳେ ଆମେ ଭଗବାନ କଥା ପ୍ରତି ଆଗ୍ରହ ଆସିବ, ରୁଚି ଆସିବ। ତେଣୁ ଏଇ ମୋହରେ ସମସ୍ତେ ମୋହଗ୍ରସ୍ତ ହୋଇକି ରହିଛନ୍ତି, ସମଗ୍ର ସମାଜ, ମାନବ ସମାଜ ନାହିଁ, ପଶୁ ସମାଜ, ପକ୍ଷୀ ସମାଜ, ଯେତେ ରହିଛି 84 ଲକ୍ଷ ପ୍ରକାର ଜୀବ, ସମସ୍ତେ ମୋହଗ୍ରସ୍ତ ହୋଇକି ରହିଛନ୍ତି। ଇଏ ହେଉଛି ଭଗବାନଙ୍କର ତ୍ରିଗୁଣମୟୀ ମାୟାରେ ମୋହଗ୍ରସ୍ତ ହୋଇ ରହିଛନ୍ତି। ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କହିଲେ ଯେ କ'ଣ, ଇଏ ଯେଉଁ ରହିଛନ୍ତି, ଇଏ ଯେଉଁ ମାୟା ରହିଛି, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ଏ ଯେଉଁ ଗୁଣମୟୀ ମାୟା ଏତେ ସହଜ ନୁହଁ ଜାଣିବାକୁ, ଦୂରତୟା ତାକୁ ଯେ ପାର କରିପାରିବେ ନାହିଁ, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ମାମିବ ଯେ ପ୍ରପଦ୍ୟନ୍ତି, ଯିଏ ମୋର ଶରଣରେ ଯିବେ ସିଏ, ଭଗବାନ ଯେଉଁ ମାମ କହୁଛନ୍ତି ସେ ମୋହଗ୍ରସ୍ତ ନୁହଁ, ଭଗବାନ ମୋହଗ୍ରସ୍ତ ନୁହଁ, ଆମେ ମୋହଗ୍ରସ୍ତ ହେଇଛେ, ଭଗବାନ ମାୟା ଦ୍ୱାରା ଆମେ ମୋହଗ୍ରସ୍ତ ହେଇଛେ, ଆମେ ଭାବୁଛେ ମମ ବୋଲି, କିନ୍ତୁ ଭଗବାନ ହେଉଛନ୍ତି ପ୍ରକୃତ, ସେଇଟା ପ୍ରକୃତ ଅହଙ୍କାର, ଭଗବାନ ଯେଉଁ କହୁଛନ୍ତି ମମ ସେଇଟା ପ୍ରକୃତ ଅହଙ୍କାର, ଭଗବାନ ପ୍ରକୃତ ସିଏ, ଭଗବାନ ପ୍ରକୃତ ସ୍ୱରୂପ ହେଉଛି ସିଏ, ଭଗବାନ ତାଙ୍କର ସ୍ୱରୂପ ହେଉଛି ସେ ନିଜେ, ଆମର ସ୍ୱରୂପ ଆମେ ଏଇ ଶରୀର ନୁହଁ, ଆମ ସ୍ୱରୂପ ନୁହଁ, ଭ୍ରମ ରହିଛି ସ୍ୱରୂପ, ତ ଆମର ନିଜର ବିରୂପେ ସ୍ୱରୂପ ବୋଲି ଏଇସବୁ ରହିଛି, ବିରୂପେ ସ୍ୱରୂପ ବୋଲି ଭାବୁଛେ, ବିରୂପରେ ଆମର ପ୍ରକୃତ ସ୍ୱରୂପ ଏଇଟା ନୁହଁ, ଏଇଟା ବିରୂପେ ରହୁଛେ, କାରଣ ଏଇ ଭଗବାନ ମାୟାରେ ଗ୍ରସ୍ତ ହୋଇକିରି ଆମେ ଏଇ ମୋହଗ୍ରସ୍ତ ହୋଇକି ରହିଛେ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ମାୟାର ଉର୍ଦ୍ଧକୁ ଯାଇପାରିବା, ମାୟା ମେତାଙ୍କ ତରନ୍ତି ତେ, ସେଇମାନେ ତରିପାରିବେ, ଅନେକ କେହି ତରିପାରିବେ ନାହିଁ ଭଗବାନଙ୍କ ସ୍ୱର୍ଣ୍ଣରେ ଗଲେ। ତେଣୁ ସେ କଥା କହିଲା ମାନେ ତାଙ୍କ ଲିଙ୍କ ଆସିଯାଉଛି, କିନ୍ତୁ ଆମେ ସେଇଟା କହିଲେ ଆମର କଥା ଅନ୍ୟ ଆଡ଼କୁ ଚାଲିଯିବ, ଆମେ ଏତେ ସିଆଡ଼କୁ ଏତେ ବଢ଼େଇବା ନାହିଁ। ତେଣୁ ଇଏ ହେଉଛି ମୋହ, ମୋହଗ୍ରସ୍ତ ଆଜି ଯେତେବେଳେ ସେ ନେଇକି ଯାଉଛନ୍ତି ସେଇଭଳି ଭାବରେ ସେ ଭାବୁଛନ୍ତି ମୁଁ ହେଉଛି ମାଲିକ। ଏ କଥା ନାରଦ ମୁନି କହିଛନ୍ତି, ପ୍ରକୃତ ଆମେ କିଏ, ପିତାମାତା ଯେତେବେଳେ ତାଙ୍କ ପୁତ୍ର ସନ୍ତାନ ଯାହା ହେଉଛନ୍ତି ସେ କହୁଛନ୍ତି ଇଏ ମୋର ପୁତ୍ର, ପୁତ୍ର ସନ୍ତାନ ବା କନ୍ୟା ସନ୍ତାନ ଯାହା ଦେଉ ସେ କହୁଛନ୍ତି ମୋର ପୁତ୍ର ମୋର ମମେତି ମୋର କହିଲେ ମମ ଏଇ ଧାରଣାରେ ଆମେ ରହିଛେ। ତାପରେ ଯେତେବେଳେ ସେ ପିଲା ବଡ଼ ହେଉଛି ସବୁ ହେଇକି ଯେତେବେଳେ ସେ ବିବାହ କରିଯାଉଛି ବିବାହ କରିଯାଉଛି ସ୍ତ୍ରୀ ସ୍ତ୍ରୀ ଭାବୁଛି କ'ଣ ଇଏ ମୋର ସମ୍ପତ୍ତି ମୋର ମୋର ସ୍ୱାମୀ ଇଏ ମୋର ସ୍ୱାମୀ ସିଏ କିନ୍ତୁ ପ୍ରକୃତରେ ସିଏ ହେଉଛି ମୋର ସେ ତାଙ୍କ ନିଜର ପେଟି ଭାବୁଛନ୍ତି ତାଙ୍କର ସତ୍ତ୍ୱ ସେ ସ୍ଥାପନ କରୁଛନ୍ତି ଇଏ ମୋର ମୋର ବ୍ୟକ୍ତି ଇଏ। ସେହିଭଳି ଭାବରେ ସେ ବ୍ୟକ୍ତି ଯେତେବେଳେ ଅନ୍ୟ ଜଣଙ୍କର କାର୍ଯ୍ୟ କରୁଛି ବିଭିନ୍ନ ପ୍ରକାର ସେବା କରୁଛି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ସିଏ କହୁଛନ୍ତି ଇଏ ମୋର ଇଏ ମୋର ସିଏ ମୋ ତାଙ୍କୁ ଦରମା ଦେଉଛି ଇଏ ମୋର ବ୍ୟକ୍ତି ମୋର ବୋଲି ଭାବୁଛନ୍ତି। ସେହିଭଳି ଭାବରେ କ'ଣ ଯେଉଁମାନେ ବହୁତ ରହିଛି ତାଙ୍କର ବଳ ରହିଛି ବଳାଧିକ ଯେଉଁମାନେ ରହିଛନ୍ତି ଯେଉଁମାନେ କିଣି ନେଉଛନ୍ତି କ୍ରେତା ତାଙ୍କୁ କୁହାଯାଏ କ୍ରେତା ସେ କିଣି ନେଲେ ଆମେ ତାଙ୍କର ସେବା କରୁଛେ ସେବା କରୁଛେ ତେଣୁ ଆମେ ତାଙ୍କର ସେ ଭାବୁଛନ୍ତି ଇଏ ମୋର ଶରୀର ଆମେ ମୋର କାର୍ଯ୍ୟ କରୁଛି ମୋର ଶରୀର ଇଏ ମୁଁ ତାର ସ୍ୱାମୀ। ତେଣୁ ସେହିଭଳି ଭାବରେ ଯେତେବେଳେ ଏଇଭଳି ଅନେକ କଥା ରହିଛି ଯେତେବେଳେ ଅନ୍ୟ ସବୁ କାମ କରୁଛି ଆମର ବର୍ତ୍ତମାନ ଯେଉଁ ରହିଛନ୍ତି ଆମେ ଯଦି ସୈନ୍ୟବାହିନୀରେ ଯୋଗଦାନ କରୁଛେ ସୈନ୍ୟବାହିନୀରେ ଯୋଗଦାନ କଲେ ସରକାର କହିବେ ସୈନ୍ୟବାହିନୀ ହେଉ ବା ଯେକୌଣସି ବାହିନୀ ହେଉ ସରକାରୀ ହେଉ ମାନେ କ'ଣ ମିଲିଟାରୀ ହେଉ ବା ସିଭିଲ ହେଉ ଯେକୌଣସି କାର୍ଯ୍ୟ କରୁଛନ୍ତି ସରକାର ଭାବୁଛନ୍ତି ଇଏ ମୋର ମୋର ଶରୀର ଇଏ ମୋର ଅନୁସାରେ କାର୍ଯ୍ୟ ମୁଁ ଯେଉଁ ଅର୍ଡ଼ର ଦେବି ସେ ଅନୁସାରେ କାର୍ଯ୍ୟ କରିବେ ଆଠ ଘଣ୍ଟା ପାଇଁ ହେଉ ବା ଯେତେ ଘଣ୍ଟା ହେଉ ସେ ତାଙ୍କର ବୋଲି ଭାବୁଛନ୍ତି। ଏହିଭଳି ଭାବରେ ମୋହ ଚାଲିଛି ମମେତି ଏବଂ ଯେତେବେଳେ ଅନ୍ତିମ ସମୟ ଆସିବ ଯେତେବେଳେ ମୃତ୍ୟୁ ସମୟ ଆସିବ ସେତେବେଳେ ଆମ ଶରୀରର ତିନୋଟି ଗତି ରହିଛି। ତିନୋଟି ଗତି ହେଉଛି କ'ଣ ନା କୃମି ବିଟ୍ ଭସ୍ମ। ଯଦି କେତୋଟି ସବୁ ରହିଛନ୍ତି ଧର୍ମ ସମ୍ପ୍ରଦାୟର ଅଛନ୍ତି ଜଣେ ତାଙ୍କର କିଏ ମୃତ୍ୟୁବରଣ କଲେ ତାକୁ ଗୋଟେ ସ୍ଥାନରେ ଯେଉଁ ରହିଛନ୍ତି ବାହା ହେଇ ନା କ'ଣ ଗୋଟେ ନାହିଁ କି ନା ନା ଯେଉଁ ରହିଛନ୍ତି ଜିଉ ଜିଉ ମାନେ ଜିଉମାନଙ୍କର ରହିଛି ତାଙ୍କର ଯଦି ତାଙ୍କର କିଏ ମୃତ୍ୟୁବରଣ କଲେ ସେ ତାକୁ ସମାଧି ତାଙ୍କୁ କିଭଳି ଭାବରେ ଇଏ କରନ୍ତି ନା ତାକୁ ନେଇକି ଗୋଟେ ଉଚ୍ଚା ସ୍ଥାନରେ ପକାଇ ଦିଅନ୍ତି ଶରୀରକୁ। ତେଣୁ ଏ ଯେଉଁ ଗିଧ ବା ଯେଉଁ ଚିଲ ହରିକା ସବୁ ରହିଛନ୍ତି ଶାଗୁଣା ଇତ୍ୟାଦି ସେମାନେ ଆସି ତାଙ୍କ ଖାଦ୍ୟ ଗ୍ରହଣ କରନ୍ତି ତାଙ୍କର ସେମାନେ ଭାବୁଛନ୍ତି ଇଏ ମୋର ସମ୍ପତ୍ତି ସେ ଶରୀରଟା ଯେଉଁ ଅନେକ ଲୋକ କହୁଥିଲେ ଇଏ ମୋର ବୋଲି ଏଭଳି ଭାବରେ ଯାଇକିରି ଅନ୍ତିମରେ ସେ କଲେ ତାକୁ ମୋର ଅନ୍ତିମରେ ସେ କଲେ ସେ ଗିଧ ସେଟାକୁ ଗ୍ରହଣ କରୁଛନ୍ତି ଖାଦ୍ୟ ଗ୍ରହଣ କରୁଛନ୍ତି ତାଙ୍କର ସମ୍ପତ୍ତି ସେଇଟା। ଆଉ ଯେଉଁମାନେ ଦେଇଦେଉଛନ୍ତି କଭର ଦେଇଦେଉଛନ୍ତି ବା ସମାଧି ଦେଇଦେଉଛନ୍ତି ସିଏ କୃମିରେ ପରିଣତ ହୋଇଯାଉଛି କୃମିରେ ପରିଣତ ହୋଇଯାଉଛି ତେଣୁ କୃମି ଭାବୁଛନ୍ତି ଇଏ ମୋର ଖାଦ୍ୟ ତେଣୁ ସେଇଟା ଖାଦ୍ୟ ଗ୍ରହଣ କରୁଛନ୍ତି। ଏବଂ ଯେତେବେଳେ ଆମର ବୈଦିକ ସଂସ୍କୃତି ରହିଛି ଏଟାକୁ ଆମେ ଦାହ କରୁଛେ ଅଗ୍ନି ସଂସ୍କାର କରୁଛେ ଅଗ୍ନି ଦାହ କରୁଛେ ତେଣୁ ଅଗ୍ନି କହୁଛନ୍ତି ଇଏ ମୋର ସମ୍ପତ୍ତି ସେ ଦାହ କରୁଛନ୍ତି ଅଗ୍ନି ଦାହ କରୁଛନ୍ତି କୃମି ବିଟ୍ ସଙ୍ଗ କୃମି ବିଟ୍ ଭୀଷ୍ମ ଭସ୍ମ ସଙ୍ଗକ ଅନ୍ତିମ ପରିଣତି ହେଉଛି ଏଇଟା ତେଣୁ ଇଏ କାହାର ହେଲା କାହାର ହେଲା। ଆଉ ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦେଉଥିଲେ ଯେ ସେ ଯେଉଁ ଗୋଟେ ମନ୍ଦିରର ସେ ପାଇଁ ମନ୍ଦିର ପାଇଁ କାଠ କିଣିବା ପାଇଁ ଯାଇଥିଲେ ତାଙ୍କର ଭାଇ ମଧ୍ୟ ଯାଇଥିଲେ ତାଙ୍କ ସହିତ ସେ ଯେଉଁ ଦୋକାନୀ ପାଖକୁ ଯାଇଥିଲେ ସେ ଦୋକାନୀ କହିଲେ କାଠର ବୁଝିଲେ ତାହା କାଠ କିଣିବେ ସେ କହିଲେ ଏତେ ରେଟ୍ କାହିଁକି କରୁଛନ୍ତି ଆପଣ ନା ଆର ରେଟ୍ ଏତେ ନୁହଁ କିନ୍ତୁ ତା ଟ୍ରାନ୍ସପୋର୍ଟେସନ୍ଟା ଅଧିକା ହୋଇଯାଉଛି କାରଣ ଆମେ ଆଣୁଛୁ ଆସାମରୁ ଆଣୁ ସେ କାଠ ନା ଟ୍ରାନ୍ସପୋର୍ଟେସନ୍ ଚାର୍ଜ ଆମେ କାହିଁକି ଦେବୁ ଆମେ କାହିଁକି ଦେବୁ ଟ୍ରାନ୍ସପୋର୍ଟେସନ୍ ଚାର୍ଜ ନା ସେ ବ୍ୟକ୍ତି ଜଣକ କହିଲେ ଟ୍ରାନ୍ସପୋର୍ଟେସନ୍ ଚାର୍ଜ ଆପଣ ଦେବେନି ଆଉ କିଏ ଦେବ ଆପଣ ନେବେ କାଠକୁ ବ୍ୟବହାର କରିବେ ଟ୍ରାନ୍ସପୋର୍ଟେସନ୍ ଚାର୍ଜ ମୁଁ ଦେବି ଏଭଳି ଭାବରେ କହିଲେ ମହାରାଜ କଥାଟି କହୁଥିଲେ। ତେଣୁ ସିଏ ଯିଏ ଉପଭୋଗ କରିବ ସିଏ ତାକୁ ପଇସା ଦେବାକୁ ପଡ଼ିବ ଆଉ କ'ଣ ସିଏ ଦୋକାନୀ ସେଇଟାକୁ ତା ପାଇଁ ପଇସା ଦେବେ ଏମାନେ ନେବେ ବୋଲି ଉପଭୋଗ କରିବେ ସିଏ ଦୋକାନୀ ପଇସା ଦେବ ତେଣୁ ଏଇଭଳି ଭାବରେ କାହାର ଏ ଶରୀର ମାଲିକ ସ୍ୱାମୀ ଇଏ ହେଉଛି ଫଲ୍ସ ମିଥ୍ୟା ଏଇଟା ମିଥ୍ୟା ଭାବନା ପ୍ରକୃତରେ କିଏ କାହାର ସ୍ୱାମୀ ନୁହନ୍ତି କିଏ କାହାର ଭୃତ୍ୟ ନୁହନ୍ତି ସବୁକିଛି ସମସ୍ତେ ହେଉଛନ୍ତି ଏକମାତ୍ର ଏକଲା ଈଶ୍ୱର କୃଷ୍ଣ ଆର୍ ସବୁ ଭୃତ୍ୟ ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ ଆମ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଏକମାତ୍ର ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ଯେଉଁମାନେ ମୋହର ମୁକ୍ତ ହୋଇଛନ୍ତି ସେମାନେ ଜାଣିବେ ପ୍ରକୃତ ମାଲିକ ହେଉଛନ୍ତି କୃଷ୍ଣ, ପ୍ରକୃତ ନାଥ ହେଉଛି ଭଗବାନ କୃଷ୍ଣ, ଆଉ କିଏ ମାଲିକ ନୁହନ୍ତି, ଏକମାତ୍ର ମାଲିକ ହେଉଛନ୍ତି ସିଏ। ସିଏ ଯାହାକୁ ଯେଉଁଭଳି ଭାବେ ନଚାହାନ୍ତି ସେ ସେଇଭଳି ଭାବେ ନାଚ କରେ, ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ। ଏଇଭଳି ଭାବରେ ଭଗବାନଙ୍କର ଉପରେ ଆଉ କେହି ନାହାନ୍ତି, ସେ ସମସ୍ତେ ନଚଉଛନ୍ତି। କିନ୍ତୁ ଯଦିଓ ସେ ସମସ୍ତେ ନଚଉଛନ୍ତି, କିନ୍ତୁ ଭଗବାନଙ୍କର ଭକ୍ତ ବତ୍ସଳତା, ଭଗବାନ ତାଙ୍କ ଭକ୍ତମାନଙ୍କ ଦ୍ୱାରା ଭଗବାନ ତାଙ୍କ ଭକ୍ତମାନେ ତାଙ୍କୁ ନଚାନ୍ତି। ଏଇସବୁ କଥା ରହି ଦଶମ ସ୍କନ୍ଦ 11 ଅଧ୍ୟାୟରେ ଏ କଥାଟି ବର୍ଣ୍ଣନା କରାଯାଇଛି। ଗୋପୀ ଭି ସ୍ତୋବିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଘାୟତି କ୍ୱଚିତ୍ ମୁଗ୍ଧ ତଦ୍ବଶ ଦାରୁ ଯନ୍ତ୍ରବତ୍। ଗୋପୀମାନେ ଭଗବାନଙ୍କୁ ଏଇଭଳି ଭାବେ ନଚଉଥିଲେ। ଗୋପୀ ଭି ସ୍ତୋବିତ ଦଶମ ସ୍କନ୍ଦ 11 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଇଏ ହେଉଛି ଅନ୍ତିମ ଲୀଳା ଭଗବାନଙ୍କର, ଗୋକୁଳ ଲୀଳା। ଗୋକୁଳ ବୃନ୍ଦାବନରେ ମଧ୍ୟ ଭଗବାନଙ୍କର ତିନି ପ୍ରକାର ତିନୋଟି ସ୍ଥାନରେ ଲୀଳା ହୋଇଛି। ଗୋଟେ ହେଉଛି ଗୋକୁଳରେ ପାଖାପାଖି 3 ବର୍ଷ ପର୍ଯ୍ୟନ୍ତ, ତାପରେ ବୃନ୍ଦାବନରେ ଲୀଳା ହେଲା ପାଖାପାଖି 7 ବର୍ଷ ପର୍ଯ୍ୟନ୍ତ, ତାପରେ ନନ୍ଦଗ୍ରାମରେ ଲୀଳା ହେଲା ଏକ ପାଖାପାଖି 11 ବର୍ଷ ପର୍ଯ୍ୟନ୍ତ। ତ ନନ୍ଦଗ୍ରାମରୁ ଭଗବାନ ଗଲେ ମଥୁରାକୁ ଗଲେ, ତେଣୁ ବୃନ୍ଦାବନରେ ଗୋପୀମାନେ ଏଇ ଲୀଳା ଛୋଟ ପିଲା ବାଲ୍ୟ ଲୀଳା କରୁଥିଲେ ଭଗବାନ। ଗୋପୀ ବି ସ୍ତୋବିତ ନୃତ୍ୟ ଭଗବାନ, ଛୋଟ ପିଲା ଗୋପୀମାନେ କହୁ ତାକୁ ଲୋଭ ଦେଖେଇବେ, କୃଷ୍ଣ ତୁମକୁ ମୁଁ ଦେବୁ, ଆମେ ଲହୁଣୀ ଦେବୁ, ଲହୁଣୀ ଚୋରି କରୁଥିଲେ ନା। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ, ବ୍ରଜେ ପ୍ରସିଦ୍ଧମ ନୀତ ଚୌରମ, ଗୋପାଙ୍ଗ ନାନାଂ ଚଦୁକୂଳ ଚୌରମ, ଗୋପାଙ୍ଗ ନାନାଂ ଚଦୁକୂଳ ଚୌରମ, ଅନେକ ଜନ୍ମାର୍ଜିତ ପାପ ଚୌରମ, ଅନେକ ଜନ୍ମା ଚୌରମ, ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଚୌରାଗ୍ରଗଣ୍ୟ ଚୋରରେ ସେ ଅଗ୍ରଗଣ୍ୟ ଟପର, ସେ ତାଙ୍କୁ ତ କିଏ ସମାନ ହୋଇପାରିବେ ନାହିଁ, ସବୁଥିରେ ସେ ଟପର। ତେଣୁ ସେ ଚୋରି କରୁଥିଲେ, ପ୍ରସିଦ୍ଧ ଥିଲେ, ତେଣୁ ଗୋପୀମାନେ ଲହୁଣୀ ଚୋରି କରୁଥିଲେ। ତ ଗୋପୀମାନେ ତାଙ୍କୁ କହିଲେ କୃଷ୍ଣ ଆମେ ତୁମକୁ ଲହୁଣୀ ଦେବୁ, କିନ୍ତୁ ତାହା ବଦଳରେ ତୁମେ ଟିକେ ନୃତ୍ୟ କର। ଗୋପୀ ବି ସ୍ତୋଭିତ ନୃତ୍ୟ, ଭଗବାନ ନୃତ୍ୟ କରୁଥିଲେ, ଭଗବାନ ବାଳବତ୍ କ୍ୱଚିତ୍ ଛୋଟ ପିଲା ଭଳି ନୃତ୍ୟ କରୁଥିଲେ। ଛୋଟ ପିଲା ତ ସେ ଥିଲେ, କିନ୍ତୁ ଯଦିଓ ଭଗବାନ ତାଙ୍କର ଭଗବତ୍ତାକୁ ସେ ଭୁଲି ଯାଉଥିଲେ, ସମସ୍ତଙ୍କ ମାଲିକ, କିନ୍ତୁ ଗୋପୀମାନଙ୍କ ଅଧୀନ ହୋଇକି ନୃତ୍ୟ କରୁଥିଲେ। ଆଉ ଜଣେ ଯଦି କେତେବେଳେ କହିବେ, ଗୋପୀମାନେ କହିବେ କୃଷ୍ଣ ତୁମେ ଟିକେ ଗାନ କଲ ଦେଖିବା, ଭଗବାନଙ୍କ ସ୍ୱର କେତେ କ'ଣ କହିବା, ଭଗବାନଙ୍କ ସ୍ୱର ମେଘ ଗମ୍ଭୀର ଆଗିରା, ଭଗବାନଙ୍କର ମଧୁର ଆଗିରା ବଲଗୁ ବାକୟା ବୁଧ ମନୁ ଗୟା ପୁଷ୍କରେ କ୍ଷଣମ ବିଧି କରି ରିମା ବୀର ମୁହ୍ୟତି ଅଧର ସିଧୁନା ପାୟସୁନା। ଭଗବାନ ବିରହରେ ଗୋପୀମାନେ ଦଶମ ସ୍କନ୍ଦ 31 ଅଧ୍ୟାୟରେ ଏ ବିରହ ଗୀତ ଗୋପୀ ଗୀତ ଗାନ କରୁଛନ୍ତି, ମଧୁରିଆ ଗିରା। ଭଗବାନଙ୍କ ବିରହରେ ତାଙ୍କର ସ୍ୱର ଯେଉଁ ରହିଛି କିଛି ମଧୁର, ମଧୁରମ ମଧୁରମ ରହିଛି ଗୋଟେ ସଙ୍ଗୀତ, ମଧୁର ବହୁତ ମଧୁର ସଙ୍ଗୀତ ଭଗବାନଙ୍କର, ତାଙ୍କଠାରୁ ଆମେ ସବୁ ଏ ସ୍ୱର ପାଇଛେ। ଯିଏ ଯେତେ ବହୁତ ସୁନ୍ଦର ସ୍ୱର ରହିଛି ସେ କେଉଁଠି ପାଇଛନ୍ତି ସେ ସ୍ୱର, ଭଗବାନ ଦେଇଛନ୍ତି। ତେଣୁ ମଧୁରିଆ ଗିରା ବଲଗୁ ବାକ୍ୟା, ଏବଂ ବାକ୍ୟ ମଧ୍ୟ ବହୁତ ସୁନ୍ଦର ଭାବରେ ସେ କଥା କହନ୍ତି ଭଗବାନ, କଥା ତମ କଥା ଅମୃତମ ବଲଗୁ ବାକ୍ୟା ବୁଧ ମନକୁ ଗ୍ୟା। ସାଧାରଣ ବ୍ୟକ୍ତିଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ତାଙ୍କୁ ମନକୁ ମଧ୍ୟ ସେ ହରଣ କରିନେବେ ଭଗବାନ କଥା ଏଭଳି। ପୁଷ୍କର କ୍ଷଣ ଭଗବାନଙ୍କ ସୁନ୍ଦର ଯେଉଁ ରହିଛି ଐକ୍ଷଣ ରହିଛି ସେଟାକୁ ସ୍ମରଣ କରୁଛନ୍ତି ଭଗବାନ ବିରହରେ। ବିଧି କରି ରିମା ପ୍ରଭୁ, ଆମେ ଆପଣଙ୍କର ବିଧି କରି, ଆମେ ଆପଣଙ୍କର କିଙ୍କରି ବୀର ମୁହ୍ୟତି, ଆମେ ବର୍ତ୍ତମାନ ମୋହ ହେଇକି ରହିଛେ, ସେଠି ମଧ୍ୟ ମୋହ ରହିଛି, ସେ ମୋହ ଅଲଗା, ଇଏ ମୋହ ଅଲଗା, ଇଏ ହେଉଛି ବହିରଙ୍ଗା ମାୟା ଦ୍ୱାରା ମୋହ ହେଇକି ରହିଛେ, ସେମାନେ କିନ୍ତୁ ଅନ୍ତରଙ୍ଗା ଦ୍ୱାରା ମୋହ ହେଇକି ରହିଛନ୍ତି। ବିଧି କରି ରିମା ମୋହତି ମନ ଅଧର ସିଧୁ ନାଙ୍କ ପାଏ, ଶୁଣ ଆପଣଙ୍କର ଅଧର ଅମୃତକୁ ପାନ ଆମକୁ ପ୍ରଦାନ କରନ୍ତୁ। ଏ ଅଧର ଅମୃତ ପାଇଁ କେତେ କ୍ରନ୍ଦନ କରୁଛନ୍ତି ସେମାନେ, ସେଇ ତାଙ୍କର କଥା ଅମୃତକୁ ଆମକୁ ମିଳୁଛି ଭଗବାନ କଥା ଅମୃତ।
ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ପ୍ରାର୍ଥନା କରିବା, ପ୍ରଭୁ ଆପଣଙ୍କର ଏଇ କଥାମୃତକୁ ଆମକୁ ପ୍ରଦାନ କରନ୍ତୁ, ଭଗବାନ କୃପା କରିକି ଏ କଥାମୃତକୁ ଆମକୁ ପ୍ରଦାନ କରୁଛନ୍ତି, କିନ୍ତୁ ଆମେ ଆର ଟେଷ୍ଟ ପାଇପାରୁନାହିଁ, ଟେଷ୍ଟ ପାଇପାରୁନାହିଁ। ଯେଉଁମାନେ ବହୁତ ଉନ୍ନତସ୍ତର ସେମାନେ ଏଇ ଟେଷ୍ଟକୁ ପାଉଛନ୍ତି। ତେଣୁ ଭଗବାନ ଗୋପୀମାନେ କହିବେ କ'ଣ, ଉଦ୍ଗାହିତି କ୍ୱଚିତ୍ ମୁଗ୍ଧ। ଆଉ ଯେତେବେଳେ କହିବେ ଯେ କୃଷ୍ଣ ତୁମେ ଟିକେ ଗାନ କଲେ ଦେଖିବା, ତୁମର ସଙ୍ଗୀତ କରିବ, ଗୀତ ଗାନ କଲେ ଗୋଟେ କହିବା। ତେଣୁ ଭଗବାନ ଗାନ କରିବେ, ଉଦ୍ଗାହିତି କ୍ୱଚିତ୍ ମୁଗ୍ଧ ଭଗବାନ ତତ୍ ବସୁ ଦାରୁ ଯନ୍ତ୍ରବତ୍। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଦେଖୁଛନ୍ତି ଭଗବାନଙ୍କର କିଭଳି ଭଗବତା ଚାଲିଯାଇଛି। ଆଜି ସିଏ ଗୋଟେ କଣ୍ଢେଇ ନଚା ଭଳି ନାଚୁଛନ୍ତି, କଣ୍ଢେଇ ଭଳି ନାଚୁଛନ୍ତି, କଣ୍ଢେଇ ନଚା ଦ୍ୱାରା ଯେମିତି କଣ୍ଢେଇ ନଚା ଯେମିତି କଣ୍ଢେଇକୁ ନାଚେ ନଚାଏ ସେଇଭଳି ଭାବେ ନାଚୁଛନ୍ତି। ଭଗବାନ ଆମକୁ କିଭଳି ନଚଉଛନ୍ତି ନା, ଭଗବାନ ଏଇ ତ୍ରିଗୁଣମୟୀ ମାୟାରେ ଆମକୁ ନଚଉଛନ୍ତି। ସତ ରଜ ତମ ତିନି ଗୁଣରେ ଆମେ ନାଚୁଛେ, ଭଗବାନ ନଚଉ ଭଗବାନ ନିଜେ ନଚଉନାହାନ୍ତି, ତାଙ୍କ ଗୁଣମୟୀ ମାୟା ଦ୍ୱାରା ଆମକୁ ନଚଉଛନ୍ତି। ଆମେ ମୋହିତ ହେଇକି ରହିଛେ, ତେଣୁ ଆମେ ହେଉଛେ ଆମେ ମାଲିକ, ଇଏ ମୋହିତ, ଭଗବାନଙ୍କ ବହିରଙ୍ଗ ମାୟାରେ ଆମେ ମୋହିତ ହେଇକି ରହିଛେ ସେଥିପାଇଁ ଆମେ ଭାବୁଛେ ମୋହିତ ହେଇକି ଆମେ ହେଉଛେ ମାଲିକ। ଆହଂ ମମେତି, ଏ ଶରୀରକୁ ଭାବୁଛେ ମୁଁ, ଏ ଶରୀର ସମ୍ବନ୍ଧକୁ ଭାବୁଛେ ମମ। ଏଇଭଳି ଭାବରେ ଆମେ ଯଦି କଥାକୁ ବଢ଼େଇବା ତାହେଲେ ବହୁତ ଭିତରକୁ ଚାଲିଯିବା, ଆମେ ତା ଭିତରେ ପଶିପାରିବା ନାହିଁ। ତେଣୁ ଆମେ ଏଇ ପଏଣ୍ଟକୁ ଆସିବା, ଏ ଯେଉଁ ରହିଛି ଗାଭିକୁ ନେଇକି ଯାଉଛନ୍ତି, ନିୟମାନାଂ ତା ନିୟମାନାଂ ତତ୍ ସ୍ୱାମୀ, ସେ ଯେତେବେଳେ ନେଇକି ଯାଉଛନ୍ତି ତାଙ୍କର ମନର ଭାବ ହେଉଛି ମୁଁ ମାଲିକ, କିଏ ମାଲିକ। ତେଣୁ ଜୀବର ମାଲିକ କିଏ, ନାରଦମୁନି କହୁଛନ୍ତି ଜୀବର ମାଲିକ କିଏ ଏ ପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇପାରିନାହିଁ। ପିଲାଦିନଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହୁତ ବ୍ୟକ୍ତି କହୁଛନ୍ତି ମୁଁ ମାଲିକ, ଆର ମୋର ଏଇ ମାଲିକ, କିନ୍ତୁ ପ୍ରକୃତ ମାଲିକ ହେଉଛନ୍ତି ଭଗବାନ ଈଶ୍ୱର ପରମ କୃଷ୍ଣ, ପ୍ରକୃତ ମାଲିକ ହେଉଛନ୍ତି ଭଗବାନ। ଆମେ ମୋହଗ୍ରସ୍ତ ହେଇକି ଭାବୁଛେ ଆମର ଇଏ ମାଲିକ, ସିଏ ମାଲିକ, ସିଏ ମାଲିକ, ସିଏ ମାଲିକ, କିନ୍ତୁ ଯେତେବେଳେ ଆମେ ଜାଣିବା ମୋହରୁ ମୁକ୍ତ ହେବା, ଆମେ ଜାଣିବା ପ୍ରକୃତରେ ଭଗବାନ ହେଉଛନ୍ତି ମାଲିକ, ତେଣୁ ଆମେ ତାଙ୍କର ଶରଣରେ ଯିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସନାଥ ଏଇ ଶ୍ଲୋକଟି ରହିଛି, ଆମେ ସେଦିନ କହୁଥିଲେ, ଏ ରହିଛି ଗୋଟେ ପଦ୍ୟାବଳୀରେ ନା କେଉଁଥିରେ ରହିଛି, ସନାଥ ସମସ୍ତେ ଅନାଥ ହେଇକି ରହିଛନ୍ତି, ଅନାଥ ହେଇକି ରହିଛନ୍ତି, ସେମାନେ ଭାବୁଛନ୍ତି କ'ଣ ଆମର ମାଲିକ ଇଏ, ସିଏ ମାଲିକ, ସିଏ ମାଲିକ, କିନ୍ତୁ ପ୍ରକୃତରେ ସେମାନେ ଅନାଥ, ପ୍ରକୃତ ନାଥ ହେଉଛନ୍ତି ଭଗବାନ। ହେ ନାଥ ନାରାୟଣ ହରେ, ପ୍ରକୃତ ମାଲିକ ହେଉଛନ୍ତି ନାରାୟଣ ହରି, ସିଏ ବହୁତ ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି, ହେ ନାଥ ନାରାୟଣ ହରେ। ତେଣୁ ଏଇଭଳି ଭାବରେ ପ୍ରକୃତ ମାଲିକ ହେଉଛନ୍ତି, ଯିଏ ଏ ମୋହରୁ ମୁକ୍ତ ହେଇଛନ୍ତି ସେମାନେ ଭାବୁଛନ୍ତି ପ୍ରକୃତ ମାଲିକ ହେଉଛନ୍ତି ଭଗବାନ, ତେଣୁ ମୁଁ ଆଉ କାହାର ଶରଣରେ ଯିବି, କୃଷ୍ଣଙ୍କର ଶରଣରେ ଯିବି। ଏ କଥା ଭଗବାନ କହିଲେ ଭଗବତ ଗୀତା ଅନ୍ତିମରେ, ମୁଁ ତୁମ ମାଲିକ, ତ ମୋର ଶରଣରେ ଯାଅ, ଇଏ ପ୍ରକୃତ ଧର୍ମ। ଗୋଟେ ଥର ଜଣେ ବ୍ୟକ୍ତି ଯାଇଥିଲେ, ଔରଙ୍ଗଜେବ ଥିଲା ଆକବର ଥିଲାବେଳେ ଯାଇଥିଲେ ତାଙ୍କ ପାଖକୁ କିଛି ଧନ ପ୍ରାପ୍ତି ପାଇଁ। ଏଠି ଯେମିତି ନୃଗ ପାଖକୁ ଆସିଥିଲେ, ଏ ବ୍ରାହ୍ମଣ ଆସିଥିଲେ, ବହୁତ ଦାନ କରୁଛନ୍ତି, ସେଥିପାଇଁ ଲୋକ ଯାଉଥିଲେ। ଆକବର ମଧ୍ୟ ସେଭଳି ଭାବରେ ବହୁତ କ'ଣ ବହୁତ ଧାର୍ମିକ ରାଜା ଥିଲେ। ଆମେ ପଢ଼ୁଥିଲୁ ପିଲାଦିନେ ସ୍କୁଲ ଇତିହାସରେ ପଢ଼ୁଥିଲୁ, ଆକବରଙ୍କ ସମୟ ଯେଉଁ ରହିଛି ମୁସଲମାନ ରାଜତ୍ୱ ସମୟରେ, ଆକବରଙ୍କ ସମୟ ହେଉଛି ସୁବର୍ଣ୍ଣ ଯୁଗ ଥିଲା, ଗୋଲ୍ଡେନ୍ ଏଜ୍ ବୋଲି କୁହାଯାଉଥିଲା। ଆକବର ଏଇଭଳି ଭାବରେ ଥିଲେ, ସୁବର୍ଣ୍ଣ ଯୁଗ ଥିଲା ତାଙ୍କର। ବର୍ତ୍ତମାନ ମଧ୍ୟ ସେଇଭଳି ଭାବରେ ଗୋଟେ ସୁବର୍ଣ୍ଣ ଯୁଗ ଚାଲିଛି, କଳି ଯୁଗର ଏଇଟା ହେଉଛି ସୁବର୍ଣ୍ଣ ଯୁଗ। ଆମକୁ ସୁଯୋଗ ପ୍ରଦାନ କରାଯାଇଛି, ଆମେ ଭଗବାନଙ୍କ ଶରଣ ଯାଇକରି ଭଗବାନ ପ୍ରାପ୍ତ ହେବା, ସୁବର୍ଣ୍ଣ ଯୁଗ ଚାଲିଛି ବର୍ତ୍ତମାନ ମହାପ୍ରଭୁଙ୍କ କୃପାରୁ ଏବଂ ପ୍ରଭୁପାଦ କୃପାରୁ, ଗୁରୁଦେବ କୃପାରୁ ଏସବୁ ଚାଲିଛି। ତେଣୁ ସେ ଯାଇଥିଲେ ତାଙ୍କ ପାଖକୁ କିଛି ଧନ ପ୍ରାପ୍ତି ପାଇଁ, ପଚାରିଲା ବେଳକୁ ସେ କ'ଣ ନା, ସେ କ'ଣ କରୁଛନ୍ତି, ଯେଉଁ ନମାଜ ଅଦା କରୁଛନ୍ତି, ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ। ତେଣୁ ସେଇ ସମୟରେ ତାଙ୍କର ଏଇ ଚିନ୍ତାଟି ଆସିଲା, ଭଗବାନ ଏଇ ଚିନ୍ତାଟି ପ୍ରକୃତ ବୁଦ୍ଧି ପ୍ରଦାନ କଲେ ତାଙ୍କୁ। ସେ କହିଲେ ମୁଁ ଯାହା ପାଖକୁ ଆସିଛି କିଛି ଧନ ପ୍ରାପ୍ତ ହେବା ପାଇଁ, ସେ ବ୍ୟକ୍ତି ଆଉ ଜଣଙ୍କ ପାଖକୁ ଯାଉ ସେ ପ୍ରାର୍ଥନା କରିବା ପାଇଁ, ତେଣୁ ମୁଁ ତାଙ୍କୁ କାହିଁ ପ୍ରାର୍ଥନା କରିବି, କାହିଁକି ସିଏ ଯାହାକୁ ପ୍ରାର୍ଥନା କରୁ ତାଙ୍କୁ କାହିଁ ପ୍ରାର୍ଥନା ନ କରିବି। ସେଇଠୁ ଏଇ ଜ୍ଞାନଟି ତାଙ୍କର ଆସିଲା, ଯେତେବେଳେ ଆସିଲା ତେଣୁ ସେ ଫେରି ଆସୁଥିଲେ। ସେଇ ସମୟରେ ଆକବରଙ୍କର ସରିଗଲା, ସରିଗଲା ତାଙ୍କୁ ପଚାରିଲେ କ'ଣ ପାଇଁ ଆସିଥିଲେ, ନା ନାଇଁ ମୁଁ ଆଉ ଆସିଥିଲି ଯେ ଆଉ ଦରକାର ନାହିଁ ଆପଣଙ୍କ ପାଖକୁ ଆଉ କିଛି କହିବା ଦରକାର ନାହିଁ ନା କାହିଁକି କ'ଣ ପାଇଁ ମୁଁ ଆସିଥିଲି ଆପଣଙ୍କୁ କିଛି ମାଗିବା ପାଇଁ ଧନ କିଛି ମାଗିବା ପାଇଁ କିନ୍ତୁ ମୁଁ ଦେଖିଲି ଆପଣ ତ ଅନ୍ୟ ଜଣଙ୍କୁ ମାଗୁଛନ୍ତି ଆଉ ମୁଁ ଆପଣଙ୍କୁ କ'ଣ ମାଗିବି ତେଣୁ ମୁଁ ତାଙ୍କୁ ମାଗିବି କହିଗଲେ ସେ ପ୍ରକୃତ ଯେଉଁମାନେ ଜାଣନ୍ତି ପ୍ରକୃତରେ ଭଗବାନ ହିଁ ହେଉଛନ୍ତି ସବୁକିଛିର ମାଲିକ ସେମାନେ ପ୍ରକୃତରେ ମୋହରୁ ମୁକ୍ତ ହୋଇଛନ୍ତି ତେଣୁ ଭଗବତ ଗୀତାରେ ଭଗବାନ କହିଲେ ମତ ଅପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ ମୟି ସର୍ବମିଦମ୍ ପ୍ରୋତଂ ସୂତ୍ରେ ମଣି ଗଣାଇବ ଭଗବାନ ଠାରୁ ଆଉ ଉନ୍ନତ ତ ସତ୍ୟ କିଛି ନାହିଁ କିନ୍ତୁ ଏଇଟାକୁ କେବଳ ଭକ୍ତ ଜାଣିବେ ଅନ୍ୟମାନେ ଜାଣିପାରିବେ ନାହିଁ ଜ୍ଞାନୀମାନେ ଜାଣିପାରିବେ ନାହିଁ କର୍ମୀମାନେ ଜାଣିପାରିବେ ନାହିଁ ଯୋଗୀମାନେ ଜାଣିପାରିବେ ନାହିଁ କର୍ମୀମାନେ ଭାବିବେ କ'ଣ ନା ଏଇ ଦେବତାମାନଙ୍କୁ ପୂଜା କରିବେ ସ୍ୱର୍ଗଲୋକକୁ ଯିବେ ସେମାନେ ହେଉଛନ୍ତି ଅନ୍ତିମ ସତ୍ୟ ବୋଲି ଭାବିବେ ସେମାନେ କହିକି ତାଙ୍କୁ ପ୍ରାର୍ଥନା କରିକିରି ସ୍ୱର୍ଗ ଲିପିବା ଚାହାନ୍ତି ସେମାନେ ସ୍ୱର୍ଗ ଲୋକକୁ ଯିବେ ଉପଭୋଗ କରିବେ ଜ୍ଞାନୀମାନେ ବ୍ରହ୍ମ ଭାବେ ବ୍ରହ୍ମ ହେଉଛନ୍ତି ଅନ୍ତିମ ସତ୍ୟ ଅନ୍ତିମ ମାଲିକ ହେଉଛନ୍ତି ବ୍ରହ୍ମ ତେଣୁ ସେ ଜ୍ଞାନ ମାଧ୍ୟମରେ ବ୍ରହ୍ମଚିନ୍ତନ କରିବେ ଯୋଗୀମାନେ ଭାବେ ଅନ୍ତିମ ସତ୍ୟ ହେଉଛନ୍ତି ପରମାତ୍ମା ଆମେ ଦେଖିବା ଭଗବତ ଗୀତାରେ ଗୋରଖପୁର ପ୍ରେସରେ ଯେଉଁ ରହିଛି ତାଙ୍କର ଲେଖା ହେଇଛି ପରମାତ୍ମନି ପରମାତ୍ମା ମାନେ ସେମାନେ ଯୋଗୀ ସେମାନେ ଶ୍ରୀ ଭଗବାନ ବୋଲି କହନ୍ତିନି ପରମାତ୍ମା ବୋଲି କହନ୍ତି ସେମାନେ କାରଣ ସେମାନେ ଯୋଗୀ ସେମାନେ ଭଗବାନ ଜାଣିପାରିବେ ନାହିଁ ସେମାନେ ଭାବେ ପରମାତ୍ମା ହେଉଛନ୍ତି ମାଲିକ କିନ୍ତୁ ଭକ୍ତ ଯିଏ ସେ ଜାଣନ୍ତି ଭଗବାନ ହେଉଛନ୍ତି ମାଲିକ ସେ ଭଗବାନଙ୍କ ଶରଣରେ ଯିବେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନ ମାଲିକ ତେଣୁ ଇଏ ଭାବୁଛନ୍ତି ମୁଁ ମାଲିକ ତେଣୁ ପ୍ରକୃତ ମାଲିକ ହେଉଛନ୍ତି ଭଗବାନ ପ୍ରକୃତ ମାଲିକ ଚୁପ୍ ରହିଛନ୍ତି କିଛି କହୁନାହାନ୍ତି ଆମକୁ ଦେଇଦେଇଛନ୍ତି ସ୍ୱାଧୀନତା ତୁମେ ଚାହୁଁଛ ଉପଭୋଗ କରିବା ପାଇଁ କର କିଭଳି ଭାବରେ ଉପଭୋଗ କରିବ କର ଏଇଭଳି ଭାବରେ ଆମକୁ ସୁଯୋଗ ପ୍ରଦାନ କରିଛନ୍ତି ଭୌତିକ ଜଗତକୁ ଆମକୁ ଦେଇଛନ୍ତି ଆମେ ଚାହୁଁଛେ ଭଗବାନ ଭୁଲିକିରି ଉପଭୋଗ କରିବା ନିଜେ ମାଲିକ ହେବା କିନ୍ତୁ ଆମେ ଜାଣିପାରୁନାହେଁ ଆମେ ଏ ଯେଉଁ ଆମର ରହିଛି ଇନ୍ଦ୍ରିୟମାନଙ୍କର କିଙ୍କର ହୋଇକରି ଆମେ ଜୀବନ ଚାଲିଯାଉଛୁ ଇନ୍ଦ୍ରିୟମାନ କିଙ୍କର ହୋଇକରି ଆମେ ଭାବୁଛୁ ଆମେ ମାଲିକ କିନ୍ତୁ ଆମେ ଇନ୍ଦ୍ରିୟମାନେ ହେଉଛନ୍ତି ଆମର ମାଲିକ ଆମେ ଇନ୍ଦ୍ରିୟମାନେ ଯାହା କହିବେ ସେଇ ଅନୁସାରେ ଆମେ କାର୍ଯ୍ୟ କରିବା ଏ ବହୁତ କଥା ରହିଛି ଆମେ ତା ଭିତରେ ପ୍ରବେଶ କରିବା ନାହିଁ ତେଣୁ ଏହିଭଳି ଭାବରେ ସମସ୍ତେ ମୋହାବରସ୍ଥ ହୋଇକି ରହିଛନ୍ତି ଏ ବ୍ରାହ୍ମଣ ମଧ୍ୟ ବହୁତ ସାଧାରଣ ବ୍ୟକ୍ତି ନୁହନ୍ତି ଭେଦ ଅଧ୍ୟୟନ କରିଛନ୍ତି ବହୁତ ଜ୍ଞାନ ରହିଛି ବେଦ ଅଧ୍ୟୟନ କରିଛନ୍ତି ଏ ତାଙ୍କ ଭିତରେ ଝଗଡ଼ା ଚାଲିଛି ବହୁତ ଜ୍ଞାନୀ ରହିଛନ୍ତି କିନ୍ତୁ ମୋହଗ୍ରସ୍ତ ଏଇ ତ ଜାଣିବା ଆମେ ମୋହଗ୍ରସ୍ତ ହୋଇ ରହିଛନ୍ତି ପ୍ରକୃତ ଜ୍ଞାନ ସେ ପ୍ରାପ୍ତ ପ୍ରକୃତ ଭକ୍ତ ନୁହନ୍ତି ପ୍ରକୃତ ଭକ୍ତ ନୁହନ୍ତି ଏଇଥିରୁ ଜଣାପଡ଼ିବ ଏଇ କଥାରୁ ଜଣାପଡ଼ିବ ସ୍ୱାମୀ ଏଇ ଭାବଟି ରହିଛି ତାଙ୍କର ମୁଁ ହେଉଛି ମାଲିକ ଭଗବାନ ମାଲିକ ତାକୁ ଚିନ୍ତା କରୁନାହାନ୍ତି ସେ ନିଜକୁ ମାଲିକ ବୋଲି ଭାବୁଛନ୍ତି ଏ ସ୍ୱାମୀ ଶବ୍ଦରେ ଏଭଳି ଭାବରେ କଥା ରହିଛି ଆମେ କହିଥିଲେ ନା ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଏଇ ସ୍ୱାମୀ ବିଷୟରେ ଯଦି ଆମେ ଚିନ୍ତା କରିବା ଅନେକ କଥା ଆସିବ ମୁଁ ଯେତେବେଳେ ଏଇଟା ପଢ଼ୁଥିଲି ବିଭିନ୍ନ ପ୍ରକାର ଆମର ଯେଉଁ ରହିଛି ଆଚାର୍ଯ୍ୟ ଜଣେ ଟୀକା ଦେଇଛନ୍ତି ମୁଁ ଭାବୁଥିଲି ଆଦୌ କିଛି ନାହିଁ ଟୀକା କ'ଣ କହିବା ଭାବୁଥିଲି ଏ ଯଦି ମୁଁ ଆଗରୁ ଚିନ୍ତା କରିକି ଆସିଥିଲି ଏଇଭଳିଆରେ କହିବି ତା ନୁହଁ ମୁଁ କଥା କହିବାରୁ ପ୍ରବେଶ କରିବାରୁ ଏ କଥାରେ ପ୍ରବେଶ କରିବାରୁ ଏଇ ପଏଣ୍ଟଟା ଆସିଲା ସବୁ ସ୍ୱାମୀ ସ୍ୱାମୀରୁ ଏ ତ କଥା ଆସିଗଲା ପ୍ରତି ଶ୍ଳୋକେ ପ୍ରତି ଭାଗବତ ଶାସ୍ତ୍ର ଏଭଳି ଶାସ୍ତ୍ର ଆମର ଯୋଗ୍ୟତା ନାହିଁ ଭଗବାନ କୃପାରୁ ଗୁରୁଦେବ କୃପାରୁ ଆମେ କିଛି ଜ୍ଞାନ ଆସୁଛେ ଆମେ ସେଇଟା କହିଲେ କିନ୍ତୁ ଏଇଟାକୁ ମୁଁ ଚିନ୍ତା କରିନଥିଲି ଏଭଳି ଭାବରେ କହିବେନି ଚିନ୍ତା କରି ମୁଁ ଚିନ୍ତା କରୁଥିଲି କ'ଣ କହିବି ମୁଁ ଚିନ୍ତା କରୁଥିଲି ଏଥର କିଛି ନାହିଁ ପର୍ପଟରେ ବିଶେଷ ନାହିଁ କ'ଣ କହିବା ନେକ୍ସଟ ଭର୍ସ କହିବା ଏମିତି ଚିନ୍ତା କରୁଥିଲି କିନ୍ତୁ ଆ ଭିତରେ ମଧ୍ୟ ବହୁତ କଥା ରହିଛି ତା ଭିତରେ ଯଦି କଥା କୁହାଯିବ ସେ ହେବ ନାହିଁ ଅନନ୍ତ କଥା ରହିଛି ଭଗବାନ ଅନନ୍ତ ରହିଛନ୍ତି ତେଣୁ ଏଇଥିରୁ ଏଇ କଥା ବୁଝାଯାଉଛି ସେ ଯେଉଁ ଯଦିଓ ବ୍ରାହ୍ମଣ ଜଣକ ବହୁତ ଉନ୍ନତ ସ୍ତରର ବ୍ରାହ୍ମଣ ଆମେ କହିଲେ ନା ସେ ସାଧାରଣ ବ୍ରାହ୍ମଣମାନେ ଦେଉନଥିଲେ 12 ଗୁଣ ତାଙ୍କର ରହିଛି ଆଉ ପୂର୍ବରୁ ସେଇଟା ଆଲୋଚନା କରାଯାଇଛି 12 ଗୁଣ ରହିଛି ହେଲେ କ'ଣ ହେବ ଉନ୍ନତ ଭକ୍ତ ନୁହନ୍ତି ଭଗବାନଙ୍କ ଉପରେ ପୂର୍ଣ୍ଣ ଭରସା ନାହିଁ ରାଜାଙ୍କ ଉପରେ ଭରସା କଲେ ଭଗବାନ ଉପରେ ପୂର୍ଣ୍ଣ ଭରସା ନାହିଁ ରାଜା ମୋତେ ଦେଲେ ଗାଭି ଦାନ ଦେଲେ ମୋର ଦୁଃଖ ଦୂର ହେବ ମୋର ଆମର ପ୍ରୟୋଜନ ମୁଁ ପ୍ରାପ୍ତ ହେବି ଏଇ ଭାବନା ରହିଛି ତେଣୁ ସ୍ୱାମୀ ଭାବୁଛନ୍ତି ମୋହଗ୍ରସ୍ତରୁ ମୋହଗ୍ରସ୍ତ ହେଇକି ରହିଛନ୍ତି ମୋହରୁ ଦୂର ହେଇନାହାନ୍ତି ଏ ଦୁଇ ଜଣ ଭିତରେ ଝଗଡ଼ା ଚାଲିଛି ଦୁଇ ଜଣ ଯାକ ମୋହଗ୍ରସ୍ତ ତେଣୁ ତତ୍ ସ୍ୱାମୀ ଦୁଷ୍ଟ ବାସ ମମେତିତମ୍ ତେଣୁ ସେ ଯେତେବେଳେ ତାଙ୍କର ସ୍ୱାମୀ ନେଇକି ଯାଉଛନ୍ତି ସେଇ ସମୟରେ ଇଏ ଯେ ନେଇକି ଯାଉଛନ୍ତି ତତ୍ ନିୟମାନ ଆଚ୍ଛା, ଏଇଟାକୁ ମୁଁ ଅନୁଭୂତ ଲେଖିଛି କି, ଅନୁଭୂତ ଲେଖିନି, ଅନୁଭୂତ ହେଲେ ଜଣାପଡ଼ିଥାନ୍ତା ଆକ୍ଚୁଆଲି କିଏ ସ୍ୱାମୀ, ଇଏ ସ୍ୱାମୀ ନା ପରଜଣଙ୍କ ସ୍ୱାମୀ, ଅନୁରୁ ଏଇଟା ଜଣାପଡ଼ିଥାନ୍ତା, ଆଉ ଅନୁ ରହିଛି, କିନ୍ତୁ ଯାହା ହଉ, ତାଂ ନିୟମାନାଂ ତତ୍ ସ୍ୱାମୀ ଦୁଷ୍ଟ ବାହାଚ ମମେତି ତମ୍। ଏ ସ୍ୱାମୀ କହିଲେ ଇଏ ଯେ ନେଇକି ଯାଉଛନ୍ତି ସିଏ ସ୍ୱାମୀ ନୁହଁ, ସିଏ ତାଙ୍କର ଯେ ପୂର୍ବ ସ୍ୱାମୀ, ପୂର୍ବ ସ୍ୱାମୀ ସିଏ ହେଉଛନ୍ତି, ସେ ଭାବ ଇଏ ହେଉଛି ମୁଁ ତାର ସ୍ୱାମୀ, କିନ୍ତୁ ଇଏ ମୋତେ ଭାବୁଛନ୍ତି ମୁଁ ମୋତେ ସ୍ୱାମୀ, ଇଏ ମୋତେ ଭାବୁଛନ୍ତି ମୁଁ ସ୍ୱାମୀ, ଦୁଇଟା ଯାକ ଦୁଇ ଜଣ ପାଇଁ ପ୍ରଯୁଜ୍ୟ ହେବ, ଏ ସ୍ୱାମୀ ଆଙ୍କ ପାଇଁ ପ୍ରଯୁଜ୍ୟ ହେବ, ତାଙ୍କ ପାଇଁ ପ୍ରଯୁଜ୍ୟ ହେବ, କାହିଁକି ନା ଝଗଡ଼ା କାହିଁକି ହେଇଥାନ୍ତା, ଭୌତିକ ଜଗତରେ କାହିଁକି ବିବାଦ ହେଉଛି। ଯଦି ଆମର ଏଇଟା କହନ୍ତି, ଆମର ଆମ ପଢ଼ା ହେଉଛି ଭକ୍ତି ବୈ ଭାବରେ, ଏଇଟା ହେଉଛି କ'ଣ ଗୋଟେ ସୁନ୍ଦର କଥା ରହିଛି, ଏଇଟା ହେଉଛି କ'ଣ ନା ଆଙ୍କ ଭିତରେ ଆଉ ଝଗଡ଼ା ନାହିଁ, ମୋତେ ଗୋଟେ ସୁନ୍ଦର ଟର୍ମ ରହିଛି ଭାଗବତମରେ, ଆମ ସେଇଟା ଗୋଟେ ଓପନ୍ ବୁକ୍ ଆସେସମେଣ୍ଟ, ଆମେ ଗୋଟେ ଏସ୍ଏ ଲେଖିବୁ ତା ଉପରେ, କିନ୍ତୁ ମୁଁ ତଥାପି ଭୁଲିଗଲି, ଦ୍ୟାଟ୍ ଇଜ୍ କ'ଣ ତାକୁ କୁହନ୍ତି, କୌଣସି ଝଗଡ଼ା ନାହିଁ, କୌଣସି ଝଗଡ଼ା ନାହିଁ, ବହୁତ ଚିର ଜଗତରେ କୌଣସି ଝଗଡ଼ା ନାହିଁ, ସୁନ୍ଦର ଟର୍ମଟି ରହିଛି। କିନ୍ତୁ ଆମର ଭୌତିକ ଜଗତ ଝଗଡ଼ା ହେଉଛି କାହିଁକି ନା ଆମେ ହେଉଛେ ମାଲିକ, ସେଥିପାଇଁ ଝଗଡ଼ା ହେଉଛି। କିନ୍ତୁ ଯଦି ଆମେ ଜାଣିବା ଭଗବାନ ହେଉଛନ୍ତି ମାଲିକ, ତାଙ୍କ ଭିତରେ ଝଗଡ଼ା ହେବନି, ବୈକୁଣ୍ଠ ଜଗତ ସେଇଭଳି ଭାବରେ। ଆମର ଜଣେ କବି ଏଇଟାକୁ ରଚନା କରିଛନ୍ତି, ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ନିରନ୍ତର ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର, ଏଇଟା ହେଉଛି ବୈକୁଣ୍ଠ। ବୈକୁଣ୍ଠ ଜଗତ ବିଷୟରେ ଆମେ ଶୁଣୁଛେ, ଆମର ପାଠ ପଢ଼ା ହେଉଛି ବର୍ତ୍ତମାନ, ସେଇଟା ତୃତୀୟ ସ୍କନ୍ଧ, ଏସବୁ 13-19 ଏ ବରାହଦେବଙ୍କର ଲୀଳା ବର୍ଣ୍ଣନା କରାଯାଉଛି, ବରାହଦେବଙ୍କର ଲୀଳା ବର୍ଣ୍ଣନା କରାଯାଉଛି। ସେହି ସମୟରେ ଚାରି କୁମାର ଯେଉଁ ରହିଛନ୍ତି, ସେ ଯାଇଥିଲେ ବୈକୁଣ୍ଠ ଲୋକକୁ, ବୈକୁଣ୍ଠ ଲୋକରେ କଥା ରହିଛି, ତାଙ୍କର ସେଇଭଳି ଭାବରେ କୌଣସି ତାଙ୍କ ଭିତରେ କୌଣସି ଭେଦଭାବ ନାହିଁ, ସମସ୍ତେ ଭଗବାନଙ୍କର ସେବାରେ ନିରତ ରହିଛନ୍ତି, ସମସ୍ତେ ଭଗବାନ ସେବାରେ ରହିଛନ୍ତି, ତାଙ୍କ ଭିତରେ କୌଣସି ଦ୍ୱନ୍ଦ୍ୱ ଆସୁନାହିଁ। କିନ୍ତୁ ଭୌତିକ ଜଗତ ହେଉଛି ଦ୍ୱନ୍ଦ୍ୱମୟ ଜଗତ, ତେଣୁ ଏ ଦୁଇ ଜଣଙ୍କ ପାଇଁ ଏ ସ୍ୱାମୀଟା ପ୍ରଯୁଜ୍ୟ ହେବ, ଇଏ ଭାବୁଛନ୍ତି ମୁଁ ସ୍ୱାମୀ, ସିଏ କହୁଛନ୍ତି ମୁଁ ସ୍ୱାମୀ, ତେଣୁ ଝଗଡ଼ା ଆରମ୍ଭ ହୋଇଗଲା। ଦୁଷ୍ଟ ଭାଷ ମମେତି ତମ୍, ସିଏ ଯେତେବେଳେ ଦେଖିଦେଲେ ଭଗବାନ ବ୍ୟବସ୍ଥା ଏମିତି ହେଇଛି, ଇଏ ଯେତେବେଳେ ନେଇକି ଯାଉଛନ୍ତି, ସିଏ ବ୍ୟକ୍ତି ଜଣକ ଆସୁଛନ୍ତି, ସେ ଦେଖିଦେଲେ ଏ ଗାଭୀଟା ମୋର, ତମେ କେଉଁଠୁ ଆଇଲ, ଏଭଳି ଭାବେ ଚିନ୍ତା କଲେ। ଦୁଷ୍ଟ ଭାଷ ସେ କହିଲେ, ଯେତେବେଳେ ଦେଖିଲେ ସେ ଗାଭୀକୁ ଦେଖିଲେ, ସେ କହିଲେ ମମେତି, ଇଏ କହିଲେ ମମ, ଇଏ ହେଉଛି ମୋର, ଏଇଭଳି ଭାବେ ସଂକ୍ଷେପରେ କୁହାଯାଉଛି, ବହୁତ କଥା ତା ଭିତରେ ହେଇଥିବ, କିନ୍ତୁ ସଂକ୍ଷେପରେ ଏଠି କୁହାଯାଉଛି ମମିତି ତମ୍, ମମିତି ତମ୍ କହିଲେ ସେ ନୂତନ ଯିଏ ସ୍ୱାମୀ ହେଇଛନ୍ତି ତାଙ୍କୁ କହିଲେ, ଇଏ ତାଙ୍କୁ କହିଲେ ତମ୍, ଦୁଇ ଜଣଙ୍କ ନାମ ନିଆଯାଇ ନାହିଁ, ତେଣୁ ସେ କହିଲେ ମମିତି ତମ୍, ତାଙ୍କୁ କହିଲେ ଇଏ ମୋର ଗାଭୀ, ତମେ କ'ଣ ନେଉଛ, ମୋର ଗାଭୀ ଇଏ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ସେ ବ୍ୟକ୍ତି ଜଣକ କହିଲେ, ସେ କହିଲେ ମମିତି ପରିଗ୍ରାହ, ପରିଗ୍ରାହୟ କହିଲେ ଯିଏ ପରିଗ୍ରହଣ ଗ୍ରହଣ କରିଛନ୍ତି, ପ୍ରକୃଷ୍ଟ ରୂପରେ ଗ୍ରହଣ କରିଛନ୍ତି, ଦାନ ଗ୍ରହଣ କରିଛନ୍ତି, ସିଏ ନିୟମ ଅନୁସାରେ ଦାନ ଗ୍ରହଣ କରିଛନ୍ତି, ବେଦବିଧି ଅନୁସାରେ ଦାନ ଗ୍ରହଣ କରିଛନ୍ତି, ପରିଗ୍ରାହ ପରି ଗୋଟେ ହେଉଛି ଉପସର୍ଗ, ଏଇଟା ଗ୍ରହଣ କରିଛନ୍ତି, ନିୟମ ଅନୁସାରେ ଗ୍ରହଣ କରିଛନ୍ତି। ଯେ ଭଗବାନ ଯେତେବେଳେ ଯାଇଥିଲେ ବାମନ ଦେବ ରୂପରେ ଯାଇଥିଲେ, ବାମନକୁ କହିଥିଲେ, ସେ ବଳି ମହାରାଜକୁ କହିଥିଲେ, ତେଣୁ ପ୍ରକୃଷ୍ଟ ରୂପରେ ଦାନ କର, ଜଳ ଧ୍ୟାନ ଧ୍ୟାନ କରିକି ତ୍ରିଭାର ସତ୍ୟ କର, ମୋତେ ଦେବ ବୋଲି ତିନିପାଦ ଭୂମି, ଏସବୁ ରହିଛି ବିଧି, ବିଧି ଅନୁସାରେ ଦାନ ଗ୍ରହଣ କରିଛନ୍ତି ସେମାନେ। ପରିଗ୍ରାହ୍ୟ ଶବ୍ଦରୁ ଏଇଠି ଜଣାପଡ଼ୁଛି, ପରିଗ୍ରାହ ଯିଏ ଗ୍ରହଣ କରିଥିଲେ ସିଏ କହିଲେ ଆହ, ସିଏ ଏଇଭଳି ଭାବରେ କହିଲେ, ସିଏ କହିଲେ ମମ, ଇଏ କହିଲେ ମମ, ଇଏ କହିଲେ ମମ, ମମ ହେଇଛି ମମ ହେଇଛି, ଏଇଭଳି ଭାବରେ ଝଗଡ଼ା ଚାଲିଲା। ମମ ହେଇଛି ପରିଗ୍ରାହ୍ୟ ନୃଗୋମି ଦତ୍ତବାନ ଇତି, ସିଏ କହୁଛନ୍ତି ଇଏ ମୋର ଗାଭୀ, ସିଏ କହିଲେ ନା ଏଇଟା ମୋର ଗାଭୀ, ନୃଗ ନୃଗ ମୋତେ ପ୍ରଦାନ କରିଛନ୍ତି, ନୃଗ ମେ ଦତ୍ତବାନ, ନୃଗ ମୋତେ ଦେଇଛନ୍ତି, ଏବେ ବି ଦେଇଛନ୍ତି, ମୁଁ ନେଇକି ଯାଉଛି ବର୍ତ୍ତମାନ, ଇତି ଏଇଭଳିଆ ଝଗଡ଼ା ଚାଲିଲା, ଝଗଡ଼ା ଆରମ୍ଭ ହେଇଗଲା। ମମେତି ଅହ ମମେତି, ଏ ଦୁଇ ଜଣ ଯାକ ମାୟାଗ୍ରସ୍ତ ହେଇକି ରହିଛନ୍ତି, ତେଣୁ ଭଗବାନଙ୍କର ବ୍ୟବସ୍ଥାରେ ଆମକୁ ଏଇ ଏସବୁ ଲୀଳାଟିକୁ ଆମେ ଦେଖିପାରିବା, ଏ ଲୀଳାଟି ଯେଉଁ ଚାଲିଛି ଆ ଭିତରେ ପ୍ରବେଶ କଲେ ଆମେ ଦେଖିବା, ଏ ଅଭିନୟ ଚାଲିଛି ସେଇଠି, ସେଇ ରାଜଧାନୀରେ ଫେରିକି ଆସୁଥିଲା ବେଳେ ଏଇ ଘଟଣାଟି ଚାଲିଛି। ତେଣୁ ଆ ପରେ ସେମାନେ ଯିବେ ରାଜାଙ୍କ ପାଖକୁ, ଯିବେ ସମସ୍ୟାର ସମାଧାନ ପାଇଁ ରାଜାଙ୍କ ପାଖକୁ ଯିବେ, ତେଣୁ ଆମେ ଆସନ୍ତାକାଲି ସମସ୍ୟାର ସମାଧାନ ଦେଖିବା କ'ଣ କହୁଛନ୍ତି। ବିପ୍ରଙ୍କର ଆସିଗଲା, ରାଜାଙ୍କର ସମସ୍ୟା ଆସିଗଲା, ଆସନ୍ତାକାଲି ଆମେ ଶୁଣିବା ସେ କଥାଟି, ଆମର ସମୟ ହୋଇଗଲା। ତେଣୁ ଏ ଶ୍ଳୋକର ଭାଷ୍ୟରେ ସିଦ୍ଧସ୍ୱାମୀ କହୁଛନ୍ତି, ଏବଂ ବର୍ତ୍ତମାନ ସେ ମମ ସଙ୍କଟମ କିଞ୍ଚିତ ଆପନ୍ନ ଶୃଣୁ ଇତ୍ୟାହ। ତେଣୁ ସେ କହୁଛନ୍ତି ଯେ ମୁଁ ଏଇଭଳି ଭାବରେ ଦାନ କରୁଛି ଦାନ କରୁଛି ଦାନ କରୁଛି, ତାହେଲେ ଆଉ କ'ଣ ସଙ୍କଟ କାହିଁକି ଆସିଲା ନା ଏଇଭଳି ଭାବରେ। ଏବଂ ବର୍ତ୍ତମାନ ସେ ଏଇଭଳି ଭାବରେ ସେ ଦାନ କରି ଚାଲିଥିଲେ, ଏଇ ଯେଉଁ ଏଇ ଏଇ ଘଟଣାଟି ହେଲା ଏଇଟା ଯେ ପ୍ରଥମଥର ପାଇଁ ହେଇଛି ତା ନୁହଁ, ଅନେକ ଥର ଆଚାର୍ଯ୍ୟମାନେ କହିଛି ଅନେକ ଥର ଏମିତି ହେଇଛି, ଭୁଲରେ ଦିଆ ହେଇଯାଇଛି, କିନ୍ତୁ ସେଇଟା ଡିଟେକ୍ଟ ହେଇପାରିନଥିଲା। କିନ୍ତୁ ଏଇଟା ଡିଟେକ୍ଟ ହେଲା ଭଗବାନ ବ୍ୟବସ୍ଥାରେ, ଭଗବାନ ଚାହିଁଲେ ଏଇଟା ହଉ, ଏ ଲୀଳାଟି ହେବ। ତେଣୁ ମମ ସଙ୍କଟମ କିଞ୍ଚିତ ଆପନ୍ନ, ବର୍ତ୍ତମାନ ଗୋଟେ ସଙ୍କଟାପନ୍ନ ହେଇଗଲି, ସଙ୍କଟ ଆସିଗଲା। ଏ ଯେଉଁ ସଙ୍କଟ ଆସୁଛି କାହିଁକି ଆସୁଛି, ଭଗବାନ କୃପା କରି ଆମକୁ ସଙ୍କଟ ଦେଉଛନ୍ତି। ତେଣୁ ଇଏ ମଧ୍ୟ ଭଗବାନ କୃପା, ଏ ସଙ୍କଟ ମାଧ୍ୟମରେ ଯାହା ତ ସେମାନେ ଯାହା କୃପାପ୍ରାପ୍ତ ହେବେ ଆମେ ମଧ୍ୟ କୃପାପ୍ରାପ୍ତ ହେବା। ତେଣୁ ଆମେ ଏଇ କଥାକୁ ବିଶ୍ରାମ ଦେବା, ଏଇ ଏକାଦଶୀ ତିଥି ଆମେ ଭଗବାନଙ୍କ ନାମ କୀର୍ତ୍ତନ କରି ଭଗବାନ କଥାକୁ ବିଶ୍ରାମ ଦେବା।